ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध 63 अध्याय श्लोक 5 भज्यमान पुरोद्यान प्राकाराटाळगोपुरं प्रेक्ष्यमाणरुषाविष्ट तुल्यसैन्योऽभिनिर्जजो भज्यमानो पुरोद्यान प्राकाराट्टाळगोपुरम् प्रेक्ष्यमाणरुषाविष्ट तुल्यसैन्योऽभिनिर्जजो भज्यमानपुरोद्यान प्रकाराट्टाळगोपुरम् रक्ष्यमाणर्षाविष्टो तुल्यसैन्याभिनिर्जजो भज्यमानपुरोद्यान प्राकारटाळगोपुरम् रक्ष्यमाणर्षाविष्ट तुल्यसैन्याभिनिर्जजो भज्यमानपुरोद्यान प्राकाराटाळगोपुरम् प्रेक्ष्यमाणरुषाविष्ट तुल्यसैन्योऽभिनिर्जजो भज्यमानपुरोद्यान प्राकाराटाळगोपुरम् प्रेक्ष्यमाणरुषाविष्ट तुल्यसैन्योऽभिनिर्जजो भज्यमानपुरोद्यान प्राकाराटाळगोपुरम् प्रेक्ष्यमाणरुषाविष्ट तुल्यसैन्याभिनिर्जजो भज्यमानपुरोद्यान प्राकाराटाळगोपुरम् प्रेक्ष्यमाणरुषाविष्ट तुल्यसैन्योऽभिनिर्जजो हरे कृष्ण श्लोक अनुवाद बाणासुर ता नगरीर उद्यान प्राचीर रणकक्ष ओ प्रवेश तोरण गुड़िक ध्वंस होता देखी क्रोधर जर्जरित हो समान संख्यक सैन्य बाहन नहीं सेमकर सम्मुखीन होने बाहरी गले आम कल को 2 नंबर श्लोकटा कही बोधे ना हाँ और 3 नंबर श्लोकटा कह कथा 3 नंबर श्लोकटा कह कथा मु 5 नंबरटा कहीदेली ठीक अच्छे प्रद्युम्न जुजुधानश्च गदः सांबो तसारणः नन्दोपनन्दो भद्रद्या रामकृष्णानुवर्तिनः अक्षयिणीभिः द्वादशीभिः समेतः सर्वतो दिशं रुरुधुर्बाणनगरं समन्तात् सात्वतर्सभा आमे गत 2 नंबर श्लोक पाठ करी आज 3 नंबर हवा कथा कि 5 नंबर करदेली ଆଉ ନାରଦା ତଦୁପ ଆମେ ଗତକାଲି ଏଇ ଶ୍ଳୋକଟି ଆଲୋଚନା କରିଥିଲେ, ନାରଦା ତଦୁପକନ୍ୟ ଦ୍ୱାରକାରେ କିଭଳି ଭାବେ ଦ୍ୱାରକାବାସୀମାନେ ଗୋଟେ କାଳ ବାର୍ଷ ଚାତୁର୍ମାସ କାଳ ଅନୁଶୋଚନା କରିକି ରହିଲେ ଅନିରୁଦ୍ଧଙ୍କର ଅନୁପସ୍ଥିତିରେ। ନାରଦ ସେଇଟା ଶୁଣିକିରି ଆସି ସେ ବାର୍ତ୍ତାଂ ବଦ୍ଧସ୍ୟ କର୍ମଚ ଏ ବିଷୟରେ ଆମ କେମିତି ନାରଦ ମୁନି କଥା କହିଲେ, କ'ଣ ଭାଇ ଅନିରୁଦ୍ଧ କେମିତି ବର୍ତ୍ତମାନ ବାଣାସୁରଙ୍କର ଶୋଣିତପୁରରେ ବନ୍ଦୀ ହୋଇକି ରହିଛନ୍ତି ଏବଂ ତାଙ୍କର କର୍ମ କି ଯୁଦ୍ଧ ଇତ୍ୟାଦି ସବୁ ଏସବୁ କଥା ନାରଦ ମୁନି କହିଲେ ଯାଦବମାନଙ୍କୁ। ତେଣୁ ପ୍ରଜଜୁ ଶୋଣିତପୁରଂ, ତେଣୁ ସେମାନେ ଯାଦବମାନେ ଶୋଣିତପୁର ଯିବା ପାଇଁ ପ୍ରସ୍ତୁତ ହୋଇକରି ବାହାରିଲେ। ବୃଷ୍ଣେହ କୃଷ୍ଣ ଦେବତା, ଏ ବୃଷ୍ଟିବଂଶରେ ଭଗବାନ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ଏମାନେ ସବୁ ଯାଦବମାନେ ସବୁ ବାହାରିଲେ। ଆମେ ଗତକାଲି ଶ୍ଳୋକଟି ଆଲୋଚନା କରିଥିଲେ। ତେଣୁ ତିନି ନମ୍ବର ଶ୍ଳୋକରୁ କୁହାଯାଉଛି ପ୍ରଦ୍ୟୁମ୍ନ କିଏ କିଏ ସବୁ ବାହାରିଲେ, ତାଙ୍କ ମୁଖ୍ୟମାନଙ୍କ ଆମେ କହୁଛୁ ଦ୍ୱାଦଶୈଭି ବାର ଅକ୍ଷୁଣୀ ସୈନ୍ୟ ବାହାରିଲେ, ଯାଦବମାନଙ୍କର ବାର ଅକ୍ଷୁଣୀ ସୈନ୍ୟ ବାହାରିଲେ। ତାଙ୍କ ଭିତରେ ମୁଖ୍ୟ ଥିଲେ କିଏ ନା ପ୍ରଦ୍ୟୁମ୍ନ, ଅନିରୁଦ୍ଧଙ୍କ ପିତା ପ୍ରଦ୍ୟୁମ୍ନ ଯିଏକି ଭଗବାନଙ୍କ ପୁତ୍ର, ସିଏ ଥିଲେ ଯୁଯୁଧାନ। ଯୁଯୁଧାନ କଥା ମହାଭାରତ ଯୁଦ୍ଧରେ ମୋତେ ବର୍ଣ୍ଣନା କରିବି, ଯୁଯୁଧାନ ବିରାଟସ୍ୱ ଦ୍ରୁପଦସ୍ୱ ମହାରଥା, ଏମାନେ ସବୁ ପାଣ୍ଡବମାନଙ୍କ ପକ୍ଷରେ ଯୋଗଦାନ କରିଥିଲେ। ଯୁଯୁଧାନ ବିରାଟସ୍ୱ ଯୁଯୁଧାନ ହେଉଛନ୍ତି କିଏ ନା ସାତ୍ୟକୀ, ଦୁର୍ଗତର ଯୁଦ୍ଧ ହେଇନି ବର୍ତ୍ତମାନ, କୁରୁକ୍ଷେତ୍ର ଯୁଦ୍ଧ ହେବ କେତେବେଳେ ନା କୁରୁକ୍ଷେତ୍ର ଯୁଦ୍ଧ ଭଗବାନ ଯଦି 90 ବର୍ଷ ହେଇଥିବ ସେହି ସମୟରେ ଏଇ ଯୁଦ୍ଧଟି ହେଇଥିବ। ତେଣୁ ଏଇଠି ଏଇଟା କେତେବେଳେ ହେଲା ସେଇଟା ଦେଖିବାକୁ ପଡ଼ିବ। ଯୁଯୁଧାନ କହିଲେ ସାତ୍ୱକୀ, ଯୁଯୁଧାନ ବିରାଟସ୍ୱ ଦ୍ରୁପଦସ୍ୱ ମହାରଥ, ଭଗବତ ଗୀତାରେ କୁହାଯାଇଛି ଏମାନେ ସବୁ ପାଣ୍ଡବ ପକ୍ଷରେ ସବୁ ମୁଖ୍ୟ ଯୋଦ୍ଧା ଥିଲେ ଯୁଯୁଧାନ। ଏବଂ ଗଦ କୃଷ୍ଣଙ୍କର ଭାଇ, ସାନ ଭାଇ ଗଦାଗ୍ରଜ, ଭଗବାନଙ୍କ ଗୋଟେ ନାମ ହେଉଛି ଗଦାଗ୍ରଜ, ତେଣୁ ଗଦ ମଧ୍ୟ ପ୍ରଖ୍ୟାତ ଯୋଦ୍ଧା ଜଣେ। ସେହିଭଳି ଭାବରେ ଶାମ୍ବ ହେଉଛନ୍ତି ଭଗବାନ ପୁତ୍ର ଏବଂ ସିଏ ହେଉଛନ୍ତି ଜାମ୍ବବତୀଙ୍କ ପୁତ୍ର, ଜାମ୍ବବତୀ ଯିଏକି ଭଗବାନଙ୍କର ଦ୍ୱିତୀୟ ପତ୍ନୀ, ଭଗବାନ ପ୍ରଥମ ପତ୍ନୀ ହେଉଛନ୍ତି ରୁକ୍ମିଣୀ, ଦ୍ୱିତୀୟ ପତ୍ନୀ ହେଉଛନ୍ତି ଜାମ୍ବବତୀ, ଜାମ୍ବବାନଙ୍କର କନ୍ୟା ଜାମ୍ବବତୀ, ତାଙ୍କ ପୁତ୍ର ହେଉଛନ୍ତି ଶାମ୍ବ। ଏ ଶାମ୍ବଙ୍କର କଥା ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନଙ୍କର ଗୋଟେ ଲୀଳା ଚାଲୁଥିଲା ଦ୍ୱାରକାରେ, ତାହେଲେ ଶାମ୍ବ କ'ଣ କଲେ ଏସବୁ କ'ଣ ଏଇମାନେ ସବୁ ଭଗବାନଙ୍କ ପୁତ୍ରମାନେ ସବୁ ଖେଳୁଥିଲେ ସେମାନେ କ'ଣ କଲେ ନା ଶାମ୍ବ ଗୋଟେ କନ୍ୟା ବେଶ ପକାଇଦେଲେ, କନ୍ୟା ବେଶ ପକାଇକିରି ଋଷିଙ୍କ ପାଖକୁ ଯାଇ କହିଲେ ଋଷିବର ଇଏ ଯେଉଁ ବହୁତ ସୁନ୍ଦରୀ କନ୍ୟା ଜଣକ ରହିଛନ୍ତି ଏଠି, ତାଙ୍କର ଗର୍ଭରେ କ'ଣ ସନ୍ତାନ ଅଛି ଜାଣିବା ପାଇଁ ଚାହୁଁଛନ୍ତି, ଆପଣଙ୍କୁ ପଚାରି ପାରୁନାହାନ୍ତି ଲଜ୍ଜାରେ ଲଜ୍ଜାବଶତଃ, ତେଣୁ ଆପଣ ଟିକିଏ ଦୟାକରି କହିବେ କି ତାଙ୍କ ଗର୍ଭରେ କ'ଣ ସନ୍ତାନ ଅଛି। ଏକାଦଶ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏଇଟା ଶୁଣିକିରି ଯେଉଁ ମୁନି ଋଷିମାନେ ପିଣ୍ଡାରିକ କ୍ଷେତ୍ରରେ ସେମାନେ ସବୁ ଥିଲେ, ସେମାନେ କ୍ରୋଧ ପ୍ରକାଶ କଲେ, ତାହା ନଉଛୁ କୃପିତ ନୂପ। ତେଣୁ ଏମାନେ ଯେତେବେଳେ ତାଙ୍କୁ ଏଇଭଳି ଭାବେ ତାଙ୍କୁ ଏଇଭଳି ଭାବରେ ଥଟା ପରିହାସ କରୁଥିଲେ, ତେଣୁ ସେମାନେ କ୍ରୋଧ ପ୍ରକାଶ କରି କହିଲେ ଇଏ ଆଙ୍କର ଗର୍ଭରେ ଗୋଟେ ମୂଷଳ ରହିଛି, ମୂଷଳଂ କୁଳନାଶନମ, ଏ ମୂଷଳ କ'ଣ ନା କୁଳନାଶନ କରିବ, ଏଇଭଳି ଭାବରେ କହିଲେ। ତେଣୁ ପିଲାମାନେ ସବୁ ରହିଥିଲେ ସେମାନେ କ'ଣ କଲେ ଭୟ କରିଗଲେ ଋଷିଙ୍କର ବାକ୍ୟରେ, ତେଣୁ ସେମାନେ ସେ ତାକୁ ଯେଉଁ ବସ୍ତ୍ର ପରିଧାନ ପିନ୍ଧେଇଥିଲେ ତାକୁ ଖୋଲିଦେଲା ବେଳକୁ ବାହାରି ପଡ଼ିଲା ଗୋଟେ ମୂଷଳ ବାହାରିଲା, ମୂଷଳ ବାହାରିଲା, ତେଣୁ ସେମାନେ ଭୟ କରିକିରି ଆସିକିରି ଯାଇକି ତାଙ୍କର ଯେଉଁ ରାଜା ଅଛନ୍ତି ଉଗ୍ରସେନକୁ କହିଲେ ଏସବୁ କଥା, ଏଇଭଳି ଭାବରେ ସେ ମୂଷଳଟିକୁ ଦେଖେଇଲେ। ତେଣୁ ଉଗ୍ରସେନ ଆଉ ଭଗବାନ କୃଷ୍ଣଙ୍କୁ ଆଉ କିଛି ସେ କଥା କହିଲେ ନାହିଁ, ନ କହିକିରି ସେ ଭୀମଙ୍କୁ ଡକେଇ ପଠେଇଲେ, ଭୀମଙ୍କୁ ଡକେଇ ପଠେଇକିରି ସେ ଯେଉଁ ମୁଷଳଟି ରହିଛି ସେ ମୁଷଳଟାକୁ ସେ କ'ଣ କଲେ ଭୀମ ସେ ତାକୁ ଘଷି ଘଷିକିରି ଚୂନ କରିଦେଲେ, ଚୂନ କରିଦେଲେ ଆଉ ଛୋଟିଆ ଖଣ୍ଡେ ରହିଥିଲା ସେଇଟା ଫିଙ୍ଗିଦେଲେ। ସେ ତ ରହିଛି ଲାଗିକିରି ଯେଉଁ ସମୁଦ୍ର ରହିଛି ଆରବ ସାଗର ଯାହାକୁ କୁହାଯାଏ, ଏଇଟା ହେଉଛି ଆରବ ସାଗର। ଆମର ଆମର ଓଡ଼ିଶା ଏପଟ ସବୁ ଯେଉଁ ସାଇଡ଼୍ ରହିଛି ଏଇଟା ହେଉଛି ପୂର୍ବ ଦିଗରେ ହେଉଛି ବଙ୍ଗୋପସାଗର, ପଶ୍ଚିମ ଦିଗରେ ହେଉଛି ଆରବ ସାଗର, ଏଇ ଦୁଇଟା ଯାକ ମିଶିକିରି ପ୍ରଶାନ୍ତ ମହାସାଗର, ପ୍ରଶାନ୍ତ ମହାସାଗର ରହିଛି। ତେଣୁ ଏଇ ଯେଉଁ ରହିଛି ଭୀମ ଯେଉଁ ଘୁରିଦେଲେ ସେସବୁ ଆରବ ସାଗର ଯାଇକିରି ଗୋଟେ କୂଳରେ ଲାଗିକିରି ସେଇଟା ଗୋଟେ ଏରକା ବନ ସୃଷ୍ଟି ହେଲା ଏ ପ୍ରଭାସ କ୍ଷେତ୍ରରେ। ପ୍ରଭାସ କ୍ଷେତ୍ର ଯେଉଁ ରହିଛି ସେଇଠି ଏରକା ବନ ସୃଷ୍ଟି ହେଲା, ଏବଂ ସେ ଯେଉଁ ଖଣ୍ଡ ପକାଇଥିଲେ ସେ ଖଣ୍ଡଟିକୁ ଗୋଟେ ମାଛ ଗିଳି ଦେଇଥିଲା, ସେଇ ମାଛକୁ ଜରା ନାମକ ଗୋଟେ ପ୍ରାପ୍ତ ହୋଇଥିଲେ, ସେ ଜରା ବ୍ୟାଧ ଜଣେ ପ୍ରାପ୍ତ ହୋଇଥିଲେ। ତେଣୁ ସିଏ କ'ଣ କଲେ ସେ ଯେଉଁ ଏଇ ଯେଉଁ ଏଇ ଯେଉଁ ପିଣ୍ଡାରିକ କ୍ଷେତ୍ରରେ ଏ ଯେଉଁ କ'ଣ ସେଇଟା ଯେଉଁ ରାଗିଲା ଏରକା ଏରକା ବର୍ଣ୍ଣ ସୃଷ୍ଟି ହେଲା। ତାପରେ ଅନ୍ତିମ ଭଗବାନ ଅନ୍ତିମ ଲୀଳା ସବୁ ଏହିଭଳି ଭାବରେ ଯଦୁମାନେ ତାଙ୍କ ଭିତରେ ଭଗବାନଙ୍କର ଯେତେବେଳେ ଲୀଳା ଶେଷ ହେବ ସେହି ସମୟରେ ଭଗବାନ ତାଙ୍କୁ କହିଲେ, ଯାଦବମାନଙ୍କୁ କହିଲେ, ଦେଖ ତୁମ ଉପରେ ବ୍ରାହ୍ମଣମାନଙ୍କ ଅଭିଶାପ ରହିଛି, ତେଣୁ ସେ ବ୍ରାହ୍ମଣମାନଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ତୁମେ ଯାଇକିରି ଦାନ ଧର୍ମ କର, ଏଇ ସେଇ ପ୍ରଭାସ କ୍ଷେତ୍ରରେ ଯାଇକିରି ଦାନ ଧର୍ମ କର, ତାହେଲେ ତୁମେ ସେଥିରୁ ମୁକ୍ତ ହୋଇପାରିବ। ତେଣୁ ଯାଦବମାନେ ପ୍ରକୃତରେ ଯେଉଁମାନେ ଭଗବାନଙ୍କ ନିତ୍ୟ ପାର୍ଷଦ ସବୁ ରହିଛନ୍ତି, ଯେଉଁମାନେ ଭଗବତ ଧାମରୁ ଆସିଥିଲେ ସେମାନେ ଗଲେ ନାହିଁ, ସେମାନେ ଭଗବତ ଧାମକୁ ସାଙ୍ଗେ ସାଙ୍ଗେ ଗଲେ ସେଇଠୁ। ଏଇଟା ଏ ଗୁହ୍ୟ ଲୀଳା ଅଛି, ଏଇଟା ପ୍ରକାଶ କରାଯାଏ ନାହିଁ, ଏଇଟା ବହୁତ ଗଭୀର ତତ୍ତ୍ୱ ରହିଛି। ତେଣୁ ଯେଉଁମାନେ ଯାଦବମାନେ ଆସିଥିଲେ ଦେବଲୋକରୁ ଆସିଥିଲେ, ଦେବଲୋକରେ ଆସିକରି ଭଗବାନ ଲୀଳାରେ ସାମିଲ ହୋଇଥିଲେ, ସେମାନେ ସବୁ ଯାଇ ପହଞ୍ଚିଲେ ସେଇଠି ପ୍ରଭାସ କ୍ଷେତ୍ରରେ। ସେଇଠି ପହଞ୍ଚିକିରି ସେମାନେ ସବୁ ସବୁ ଦାନ ଧର୍ମ କଲେ, ଏସବୁ କରିକିରି ତାପରେ ଏ ବାରୁଣୀ ମଦିରା ପାନ କଲେ, ବାରୁଣୀ ମଦିରା ପାନ କରିକି ତାଙ୍କ ଭିତରେ ଝଗଡ଼ା ଝାଣ୍ଟି ହେଇକି ପ୍ରାଣ ସମସ୍ତେ ହରାଇଲେ, ସମସ୍ତେ ମୃତ୍ୟୁବରଣ କଲେ। ଏବଂ ଏ ଯେଉଁ ମୃତ୍ୟୁବରଣ କଲେ ପ୍ରକୃତରେ ଏମାନେ ସବୁ ତାଙ୍କର ଧାମକୁ ଗଲେ। ଚୈତନ୍ୟ ମହାପ୍ରଭୁ ଏଇ ଲୀଳାଟିକୁ କହୁଛନ୍ତି ସନାତନ ଗୋସ୍ୱାମୀଙ୍କୁ, ସେତେବେଳେ ସେ କହୁଛନ୍ତି ମୂଷଳ ଲୀଳା ଆଉ ମହିଷୀ ହରଣ, ଆଉ ଗୋଟେ ଲୀଳା ହେଇଛି ଯେ ଭଗବାନ ଚାଲି ଚାଲିଗଲେ ସେ ସମୟରେ ତାଙ୍କର ସ୍ତ୍ରୀମାନଙ୍କୁ ତା ମହିଷୀମାନଙ୍କୁ ଅର୍ଜୁନ ଆଣିକିରି ଆସୁଥିଲେ, ବାଟରେ ସେ ଗୋପାଳମାନେ ଆସି ତାଙ୍କୁ କ'ଣ ପରାସ୍ତ କରିକି ସେ ସବୁ ନେଇଗଲେ। ଏସବୁ ଲୀଳାକୁ ମହାପ୍ରଭୁ କହିଛନ୍ତି ଏଇଟା ମାୟାମୟ ଲୀଳା, ଏଇଟା ସମସ୍ତେ ବୁଝିପାରିବେ ନାହିଁ କାହିଁକି ଏଭଳି ହେଲା। ତେଣୁ ଏଇଭଳି ଭାବରେ ତାଙ୍କ ଭିତରେ ଯାଦବମାନ ଭିତରେ ଫାଇଟିଂ ହୋଇକରି ସବୁ ମୃତ୍ୟୁବରଣ କଲେ, ମୃତ୍ୟୁବରଣ କଲେ। ତେଣୁ ଭଗବାନ ଭଗବାନ ଚାହିଁଥିଲେ ବନ୍ଦ କରିବା ପାଇଁ, କିନ୍ତୁ ସେମାନେ ତାଙ୍କୁ ଭଗବାନ ମଧ୍ୟ ବାଡ଼େଇବା ପାଇଁ ବସିଲେ, କୃଷ୍ଣ ବଳରାମ ଦୁଇ ଜଣ। ତେଣୁ ଭଗବାନ ପଳାଇ ଆସିଲେ, ସେମାନେ ତାଙ୍କ ଭିତରେ ଫାଇଟିଂ ହୋଇକି ତା'ପରେ ମୃତ୍ୟୁବରଣ କଲେ। ଏଇଭଳି ଭାବରେ ସେମାନେ ତାଙ୍କର ଦେବଲୋକକୁ ଗଲେ, ଦେବଲୋକମାନେ ସବୁ ଆସିଥିଲେ ନା ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ଏଇ ଯେଉଁ ରହିଲା ଭଗବାନ ଆସିକିରି ସେଇ ପ୍ରଭାସ କ୍ଷେତ୍ରରେ ଗୋଟେ ବଟବୃକ୍ଷ ମୂଳରେ ବସିକିରି ଆନନ୍ଦରେ ବସିଛନ୍ତି, ଶାନ୍ତ ଭାବରେ ବସିଛନ୍ତି, ତାଙ୍କର କୌଣସି ଚିନ୍ତା ନାହିଁ, ତାଙ୍କୁ ସବୁ ଚାଲିଗଲେ, ସବୁ ଇଏ ହୋଇଗଲେ ସବୁ, କିନ୍ତୁ ତଥାପି ତାଙ୍କର କୌଣସି ଇଏ ହେଉଛି ଭଗବାନଙ୍କ ବୈରାଗ୍ୟ, ତାଙ୍କର କୌଣସି ଚିନ୍ତା ନାହିଁ। ସେହି ସମୟରେ ଉଦ୍ଧବ ଆସି ପହଞ୍ଚିଗଲେ, ଉଦ୍ଧବକୁ ତା ପୂର୍ବରୁ କହିଥିଲେ ଭଗବାନ ତାଙ୍କ ଲୀଳା ସାଙ୍ଗ କରିବେ, ତା ପୂର୍ବରୁ ଉଦ୍ଧବକୁ କହିଥିଲେ ତୁମେ ଯାଅ ଦ୍ୱାରକାକୁ, ସରି ତୁମେ ଯାଅ ବଦ୍ରିକାଶ୍ରମକୁ ଯାଅ, ସେଇଠି ଭଗବାନ ମୋର କଥା ସବୁ ପ୍ରଚାର କରିବ, ସେଇଠି ଭଗବାନ କଥାକୁ ସେ ପ୍ରଚାର କରିବେ। କିନ୍ତୁ ସେ ଯାଇପାରୁନଥିଲେ, ସେ ଜାଣିପାରିଲେ, ଉଦ୍ଧବ ଜାଣିପାରିଲେ ଯେ ଭଗବାନ ତାଙ୍କ ଲୀଳା ଶେଷ କରିବେ, ତେଣୁ ସେ କ'ଣ କଲେ ସେ ନ ଯାଇକି ରହିଥିଲେ, ଭଗବାନ ଯେତେବେଳେ ଆସି ଏଇଠି ବସିଛନ୍ତି ସେହି ସମୟରେ ସେ ଆସି ତାଙ୍କ ପାଖରେ ପହଞ୍ଚିଲେ। ତେଣୁ ତାଙ୍କୁ ପ୍ରଣାମ କରି କହିଲେ ପ୍ରଭୁ ଆପଣ ଚାଲି ଯାଉଛନ୍ତି ଆଉ ମୋତେ ନେଇଯାଆନ୍ତୁ ଆପଣ ସାଙ୍ଗରେ, ଏଭଳି ଭାବରେ କହିଲେ। କିନ୍ତୁ ଭଗବାନ ତାଙ୍କୁ ଜ୍ଞାନ ଉପଦେଶ ଦେଲେ, ଏବଂ ସେହି ସମୟରେ ଦୈବକ୍ରମେ ଯେଉଁ ରହିଛନ୍ତି ମୈତ୍ର ମୁନି ଆସି ସେଠି ପହଞ୍ଚିଲେ। ତେଣୁ ଭଗବାନ ତାଙ୍କୁ ଏକାଦଶକନ୍ଦରେ ସେଇଟା ବର୍ଣ୍ଣନା କରି ଉଦ୍ଧବ ଗୀତା ବୋଲି କୁହାଯାଏ, ଉଦ୍ଧବଙ୍କୁ ଏସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଯେଉଁ ମୈତ୍ର ମଧ୍ୟ ସେଇଠି ଆସିଥିଲେ ବସିଥିଲେ, ସେ ମୈତ୍ର ମଧ୍ୟ ସେ ଜ୍ଞାନ ପ୍ରାପ୍ତ ହୋଇଥିଲେ। ତେଣୁ ଭାଗବତମ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧରେ ମୈତ୍ର ବିଦୁରଙ୍କୁ ସବୁ କଥା କହିଛନ୍ତି। ଇଏ ମୈତ୍ର ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହୋଇଥିଲେ, ସେ ମଧ୍ୟ ଗୋଟେ ତାଙ୍କର ପରମ୍ପରା ରହିଛି, ପରମ୍ପରା ରହିଛି। ସେ ଜ୍ଞାନ ପ୍ରାପ୍ତ ହୋଇକି ସେ ବିଦୁରଙ୍କୁ ସେ ସବୁ ଜ୍ଞାନ ଭାଗବତ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଏହିଭଳି ଭାବରେ ତାଙ୍କୁ ଜ୍ଞାନ ପ୍ରଦାନ କରି ତାଙ୍କୁ କହିଲେ ତୁମେ ଯାହା ବଦ୍ରିକାଶ୍ରମକୁ, ବିଦୁରଙ୍କୁ କହିଲେ, ଉଦ୍ଧବଙ୍କୁ କହିଲେ। ତେଣୁ ସେ ଯେଉଁ ଜରାସବର, ଯିଏ ସେ ଜରାସବର ହେଉଛନ୍ତି ଭାଗବତ ବର୍ଣ୍ଣନା କରାଯାଇଛି, ସେ ଜରାସବର ଯେ କିଏ, ସେ ଯେଉଁ ଖଣ୍ଡକ ପାଇଥିଲେ, ସେ ମାଛ ଗିଳି ଦେଇଥିଲା, ସେ ଖଣ୍ଡକୁ ଆଣିକରି ସେ ତାଙ୍କ ତୀରରେ ଲଗାଇକିରି ସେ ଭଗବାନ ପାଦ ପଦ୍ମ ତାକୁ ଲାଗିଲା, ଗୋଟେ ଇଏ ଭଳି, ଗୋଟେ କ'ଣ, ଗୋଟେ ହରିଣ ପାଦ ଭଳି ଲାଗିଲା ତାଙ୍କୁ, ସେ ଶରଣ ଇଏ କଲେ, ମାନେ ତୀର ମାରିଲେ। ତେଣୁ ଭଗବାନ ଏଇଭଳି ଭାବରେ ବିଦ୍ଧ ହୋଇଗଲେ। ବିଦ୍ଧ ହୋଇଗଲା ପରେ ଇଏ ଯେଉଁ ରହିଛନ୍ତି କିଏ, ସେ ବ୍ୟାଧ ଆସିକରି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲା, ପ୍ରଭୁ ମୋତେ କ୍ଷମା କରନ୍ତୁ, ଏ ମୁଁ ଜାଣିପାରିଲି ନାହିଁ, ଏଇଭଳି ଭାବରେ କହିକିରି ଯେତେବେଳେ କ୍ଷମା ପ୍ରାର୍ଥନା କଲା, ଭଗବାନ ତାଙ୍କୁ ପଠାଇଦେଲେ, ତାଙ୍କ ଧାମ ସ୍ୱର୍ଗକୁ ପଠାଇଦେଲେ। ଏସବୁ ବର୍ଣ୍ଣନା କରାଯାଇଛି, ସ୍ୱର୍ଗକୁ ପଠାଇଦେଲେ। କେଉଁଠି ମୁଁ ରଖିଛି ବ୍ୟାଧ ଯଦି କିଏ ଇଏ, ନା ବାଳିଙ୍କ ପୁଅ ସେଠି କୁହାଯାଏନି, ସେ ଅଲଗା କଥା କୁହାଯାଇଛି। ସିଏ ଆଉ ଜଣେ, ସିଏ ହେଉଛନ୍ତି କେଉଁଠି ମୁଁ ଲେଖିଥିଲି ସେଇଟା, ଆଚ୍ଛା ଯାହା ହଉ, ଏଇଭଳି ଭାବରେ ଭଗବାନ କ'ଣ କଲେ ନା ତାଙ୍କୁ ପଠାଇଦେଲେ, ସ୍ୱର୍ଗକୁ ପଠାଇଦେଲେ। ଏବଂ ତା'ପରେ ଖବର ଦେଲେ, ଅର୍ଜୁନଙ୍କୁ ଖବର ଦେଲେ ଯେ ଭଗବାନଙ୍କର ଲୀଳା, ସାତକୀ ଯାଇଥିଲେ, ସାତକୀ ସେ ଖବର ଦେବା ପାଇଁ ଯାଇଥିଲେ। ଅର୍ଜୁନଙ୍କର ମଧ୍ୟ ସେ ଶିଷ୍ୟ ସାତକୀ, ଯୁଯୁଧାନ ଯିଏ ଅର୍ଜୁନଙ୍କର ଶିଷ୍ୟ, ତେଣୁ ସେ ଖବର ଦେଲେ, ସେ ଅର୍ଜୁନ ଆସିଲେ ତାଙ୍କୁ ନେଇକି। ହଁ, ଏଇଟା ବର୍ଣ୍ଣନା କରାଯାଇଛି ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟ 35 ଶ୍ଳୋକରେ, ଏଇଟା ତଥ୍ୟରେ ବର୍ଣ୍ଣନା କରାଯାଇଛି। ମାଧ୍ୱାଚାର୍ଯ୍ୟ ପାଦ ମହାଭାରତ ତାତ୍ପର୍ଯ୍ୟ ନିର୍ଣ୍ଣୟ ଉପସଂହାରରେ ଏଇଟା ବର୍ଣ୍ଣନା, ମୌସଳ ଲୀଳା ତାତ୍ପର୍ଯ୍ୟ ବର୍ଣ୍ଣନେ ଲେଖିଛନ୍ତି। ମୌସଳ ଲୀଳାର ତାତ୍ପର୍ଯ୍ୟ କ'ଣ ସେଥିରେ ବର୍ଣ୍ଣନା କରି ମାଧ୍ୱାଚାର୍ଯ୍ୟ ଏଇଟା କହୁଛନ୍ତି। ଜରା ବ୍ୟାଧ ସିଏ ହେଉଛି ଭୃଗୁ ଋଷି, ଇଏ ହେଉଛି ଭୃଗୁ ଋଷି, ଭୃଗୁମୁନି, ଯିଏକି ଭଗବାନ କିଏ ଭଗବାନ ପରୀକ୍ଷା କରିବା ପାଇଁ ଯାଇଥିଲେ, ବ୍ରହ୍ମା ବିଷ୍ଣୁ ଶିବଜୀ ତା'ପରେ ବିଷ୍ଣୁଙ୍କ ପାଖକୁ ଯାଇଥିଲେ, ବିଷ୍ଣୁଙ୍କର କ'ଣ ବକ୍ଷରେ ପଦାଘାତ କରିଥିଲେ। ତେଣୁ ଏଇଠି ସେ କୁହାଯାଉଛି ଏ ଭୃଗୁ ଋଷି ଏ ଯେଉଁ ଦୋଷ କରିଥିଲେ ଏଇଟା ସ୍କାଳନ କରିବା ପାଇଁ ସେ ବ୍ୟାଧ ରୂପରେ ଜନ୍ମଗ୍ରହଣ କରିଥିଲେ। ସାଧାରଣତଃ ଲୋକମାନେ କହନ୍ତି ଇଏ ହେଉଛି ଇଏ ବୋଲି, ବଳିଙ୍କର ପୁତ୍ର, କ'ଣ ବାଳିଙ୍କର ପୁତ୍ର ବୋଲି, କ'ଣ ତା ଅଙ୍ଗଦ, ଅଙ୍ଗଦ ନା ସିଏ ନୁହଁ, ଇଏ ଏଇଠି ମାଧ୍ୱାଚାର୍ଯ୍ୟ ଏଇଟା କହିଛନ୍ତି। ବା କେଉଁ ଭଗବାନଙ୍କର ଏଇଭଳି ଭାବରେ ଅନେକ ଲୀଳା ହେଇଛି, ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଆସନ୍ତି, କେଉଁ କଳ୍ପରେ ଏଇଭଳି ଲୀଳା ବି ହେଇଥାଇପାରେ, କିନ୍ତୁ ମାଧ୍ୱାଚାର୍ଯ୍ୟ ଏଇଭଳି ଭାବରେ କହିଛନ୍ତି। ତେଣୁ ଭଗବାନ ତାଙ୍କର ଧାମକୁ ଚାଲିଲେ, ତାଙ୍କର ଆସିଥିଲା ସବୁ ଇଏ ସବୁ ଆସିଗଲା, ତାଙ୍କର ଯେଉଁ ଆୟୁଧ ଅସ୍ତ୍ର ସବୁ ଶସ୍ତ୍ର ସବୁ ଥିଲା ସେ ସବୁ ଚାଲିଗଲା। ଏବଂ ବୈକୁଣ୍ଠରୁ ଗୋଟେ ତାଙ୍କ ଧାମରୁ ଗୋଟେ ବିମାନ ଆସିଲା, ସେ ବିମାନରେ ବସି ଭଗବାନ ତାଙ୍କ ଧାମକୁ ଗଲେ। ଏଇଟା ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ଯେଉଁ ଗଲେ, ଏକାଦଶ ସ୍କନ୍ଧ 30 ଅଧ୍ୟାୟରେ ଲାଷ୍ଟକୁ ବର୍ଣ୍ଣନା କରାଯାଇଛି, 30 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ ତାଙ୍କର ଲୀଳାକୁ ସାଙ୍ଗ କଲେ। ସେ କହୁଛନ୍ତି 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଲୋକାଭିରାମାଂ ସୋତନୁ ଧାରଣା ଧ୍ୟାନ ମଙ୍ଗଳମ ଯୋଗ ଧାରଣୟାଗ୍ନେୟା ଦଗ୍ଧା ଧାମ ବିଶତ ଶୋକମ। ଭଗବାନ ଲୋକାଭିରାମ, ଲୋକମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ସୌନ୍ଦର୍ଯ୍ୟ ରହିଛି ସବୁ ଆନନ୍ଦ ପ୍ରଦାନ କରୁଥିଲେ ସିଏ। ସୋ ତନୁ, ଭଗବାନଙ୍କ ତନୁକୁ କ'ଣ କଲେ ନା ଧାରଣା ଧ୍ୟାନ ମଙ୍ଗଳମ, ଏ ତନୁକୁ ଏ ଶରୀରକୁ ଯେଉଁମାନେ ଧାରଣା କରିବେ ବା ଧ୍ୟାନ କରିବେ ତାଙ୍କର ମଙ୍ଗଳ ହେବ। ତେଣୁ ଯୋଗ ଧାରଣିଆ ଅଗ୍ନେୟା ଅଦଗ୍ଧା ଧାମ ବିଶତ ଶୋକମ, ତେଣୁ ଭଗବାନ ତାଙ୍କ ଶରୀରକୁ ସ୍ୱ ଶରୀରରେ ସେ ତାଙ୍କ ଧାମକୁ ଗଲେ। ଭଗବାନଙ୍କ ଲୀଳାଟା ଯେଉଁ ଆବିର୍ଭାବଟାକୁ ଯେଉଁଭଳି ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ, ତିରୁଭାବଟାକୁ ସେଭଳି ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ। କାହିଁକି ନା ଯେଉଁମାନେ ଶୁଣିବେ ଭକ୍ତମାନଙ୍କର କ୍ଷୋଭଦାୟକ, ତାଙ୍କ ମନ ବହୁତ ଦୁଃଖ ହେବ, ସେଥିପାଇଁ ଏ ଲୀଳାଟିକୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଏ ନାହିଁ। କିନ୍ତୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଯେଉଁଭଳି ଭାବରେ ଭଗବାନଙ୍କର ଆବିର୍ଭାବକୁ ବିସ୍ତାର ଭାବରେ ବର୍ଣ୍ଣନା କରାଗଲା, କିନ୍ତୁ ଯିବାଟାକୁ ଏତେ ବିସ୍ତାର ଭାବରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଜଣେ ଆଚାର୍ଯ୍ୟ କହନ୍ତି କାହିଁକି ନା ଇଏ ଭକ୍ତମାନଙ୍କ ବହୁତ କ୍ଷୋଭଦାୟକ, ବହୁତ ଦୁଃଖ ପ୍ରଦାନକାରୀ, ସେଥିପାଇଁ ଏ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏଇଭଳି ଭାବରେ ସେ ଭଗବାନଙ୍କର ଅନ୍ତିମ ଲୀଳା ସବୁ ରହିଛି ବର୍ଣ୍ଣନା, ଏକାଦଶ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯିବ। ତେଣୁ ଗଦ ଏବଂ ସାମ୍ବ କଥା କହିଲା, ସାରଣ ଏମାନେ ସବୁ ତାଙ୍କର ପୁତ୍ରମାନେ ସବୁ, ସାରଣ ନନ୍ଦ ଉପନନ୍ଦ ଭଦ୍ର ଆଦ୍ୟା, ନନ୍ଦ ଉପନନ୍ଦ ଉପାନନ୍ଦ ଏମାନେ ପ୍ରକୃତରେ ବ୍ରଜବାସୀ ନୁହନ୍ତି, ଏମାନେ ସବୁ ଯାଦବମାନେ ସେମାନେ ତାଙ୍କର ନାମ କି କାହାର ନାମ ହେଉଛି ନନ୍ଦ, କାହାର ନାମ ହେଉଛି ଉପାନନ୍ଦ, ଏମାନେ ସବୁ ଭଦ୍ର ଆଦ୍ୟା, ଏମାନେ ସବୁ ମଧ୍ୟ ଭଗବାନ ସେଇ ଯେଉଁ ସୈନ୍ୟବାହିନୀରେ ଯେଉଁ ଥିଲେ ସେମାନେ ସବୁ ଗଲେ, ଶୋଣିତପୁରୁ ଗଲେ। ରାମକୃଷ୍ଣାନୁବର୍ତ୍ତିନ ତାଙ୍କର ମୁଖ୍ୟ ହେଉଛନ୍ତି ରାମ, ବଳରାମ ଏବଂ କୃଷ୍ଣ, ରାମକୃଷ୍ଣାନୁବର୍ତ୍ତିନ। ଅକ୍ଷୋଇଣୀ ଦ୍ୱାଦଶ ଭି ବାର ଅକ୍ଷୋଇଣୀ ସୈନ୍ୟଙ୍କ ସହିତ ସେ ଗଲେ ଯୁଦ୍ଧ କରିବା ପାଇଁ, ଶୋଣିତପୁରକୁ ଗଲେ। ବାର ଅକ୍ଷୋଣୀ, ଗୋଟେ ଅକ୍ଷୋଣୀ ସୈନ୍ୟରେ ରହୁଛନ୍ତି କେତେ ନା 218,700 ସୈନ୍ୟ, ପଦାତିକ, ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ, ଏଇଭଳି ଭାବରେ 218,700 ସୈନ୍ୟ ଏଇଭଳି ଭାବରେ ବାର ଅକ୍ଷୁଣୀ ସୈନ୍ୟ ଯାଇଥିଲେ। କେତେ ଲକ୍ଷ ଲକ୍ଷ ଶ୍ଳୋକ ସୈନ୍ୟମାନେ ଯାଇଥିଲେ, ଏମାନେ ସବୁ ଯାଇଥିଲେ ସମେତ ସର୍ବତୋ ଦିଶାମ। ତେଣୁ ଏମାନେ ସବୁ ଯାଇକରି ଶୋଣିତପୁରକୁ ଚାରିପଟୁ ଘେରଉ କଲେ, ଧରିକିରି ରୁରୁଧୁର ବାଣ ନଗରମ। ତେଣୁ ଏଇ ଯେଉଁ ବାଣ ନଗର ଯେଉଁ ରହିଛି ଶୋଣିତପୁର, ଏଇଟାକୁ ଅବରୋଧ କରିଦେଲେ ଯୁଦ୍ଧ କରିବା ପାଇଁ, ଯାଇ ଚାରିପଟେ ଘେରିଗଲେ। ଏବଂ ସମନ୍ତାତ ସାତତର ସଭା, ସମନ୍ତାତ କହିଲେ ପୂର୍ଣ୍ଣ ଭାବରେ ସାତତମାନଙ୍କର ମୁଖ୍ୟମାନେ ଏମାନେ ସବୁ ଯାଇକରି ଶୋଣିତପୁରରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ତେଣୁ ଇଏ ଯୁଦ୍ଧ କରିବା ପାଇଁ ଯେତେବେଳେ ତାଙ୍କର ଶଙ୍ଖନାଦ ଇତ୍ୟାଦି ସବୁ ହେଲା, ଯୁଦ୍ଧ ପୂର୍ବରୁ ସବୁ ଏସବୁ ବାଦନ କରାଯାଏ, ଯେମିତି ଆମେ ମହାଭାରତ ଯୁଦ୍ଧ ଦେଖୁଛେ, ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଯେଉଁ ରହିଛନ୍ତି କୌରବ ପକ୍ଷର ଭୀଷ୍ମ, ପ୍ରଥମେ ଶଙ୍ଖନାଦ କଲେ, ତସ୍ୟ ସଞ୍ଜନୟନ ହର୍ଷଂ କୁରୁ ବୃଦ୍ଧ ପିତାମହ ସିଂହନାଦ ବିନୋଦ ଚେଇ ଶଙ୍ଖକ ଦଧୁ ପ୍ରତାପବାନ। ତାଙ୍କର ଯେଉଁ ଶଙ୍ଖନାଦ କରୁଥିଲେ ସିଂହନାଦ ଭଳି ହେଇଥିଲା, ସିଂହ ଭଳିଆ ଗର୍ଜନ ଭଳିଆ ଶୁଭୁଥିଲା ସେ ଶଙ୍ଖ, ଏଭଳି ରହିଥିଲା। ଆଉ ସବୁ ସମସ୍ତେ ସବୁ ଶଙ୍ଖନାଦ କଲେ ଏବଂ ପ୍ରଣବ ଆନକ ଗୋମୁଖ ଏବଂ ସବୁ ବାଦ୍ୟ କଲେ, ଯୁଦ୍ଧ ବାଦ୍ୟ। ତେଣୁ ସେହିଭଳି ଭାବରେ ଏମାନେ ମଧ୍ୟ ଯାଇକି ସେ ସବୁ ବାଦ୍ୟ କରୁଥିବେ, ବାଦ୍ୟ କରିକି କ'ଣ ତାପରେ କ'ଣ କୁହାଯାଉଛି ନା ଭଜ୍ୟମାନ ପୁରୋଦ୍ୟାନ। ସେ କେବଳ ଯେ ଶଙ୍ଖନାଦ କଲେ ତାହା ନୁହଁ, ସେମାନେ ଯେଉଁ ରହିଛି ତାଙ୍କର ପୁର ରହିଛି, ଉଦ୍ୟାନ ରହିଛି, ପ୍ରାକାର ତୋରଣ ଇତ୍ୟାଦି ସବୁ ରହିଛି, ଅଟ୍ଟାଳ ଗୋପୁରମ, ଏଗୁଡ଼ାକ ସବୁ ଭଜ୍ୟମାନ ଭାଙ୍ଗିବା ପାଇଁ ଆରମ୍ଭ କଲେ ଯାଦବମାନେ। ଯୁଦ୍ଧ ପ୍ରବୃତ୍ତି ତାଙ୍କର ଜାହାତ ହେଇଛି, ତେଣୁ ସେମାନେ ସବୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇକରି ଏଇଭଳି ଭାବରେ କରୁଛନ୍ତି, ଭଙ୍ଗା ବୃଜା ସବୁ ଆରମ୍ଭ କରିଦେଲେ। ତେଣୁ ପ୍ରେକ୍ଷମାଣ ରୁଷାବିଷ୍ଟ ଏଇଟାକୁ ଦେଖିଲେ, ବାଣାସୁର ଦେଖିଲେ ଏସବୁ ଏଇଭଳି ଭାବରେ ତାଙ୍କର କ୍ରୋଧ ଆସିଗଲା, ପ୍ରେକ୍ଷମାଣ ରୁଷାବିଷ୍ଟ। ତେଣୁ ତୁଲ୍ୟ ସୈନ୍ୟ ଅଭିନିର୍ଯ୍ୟ, ଯେଉଁ ତୁଲ୍ୟ ସୈନ୍ୟ କହିଲେ ସେମାନେ ଆଣିକି ଆସିଥିଲେ ବାର ଅକ୍ଷଣୀ ସୈନ୍ୟ, ଇଏ ମଧ୍ୟ ବାର ଅକ୍ଷଣୀ ସୈନ୍ୟ ନେଇକି ଗଲେ। ସୈନ୍ୟ ଅଭିନିର୍ଯ୍ୟ ଯେଉଁ ସେମାନେ ଗଲେ ଯୁଦ୍ଧ କରିବା ପାଇଁ। ତେଣୁ ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି ଯେଉଁ ବାଣାସୁର ସେ ତାଙ୍କର ଯେଉଁ ଭଗବାନ ଶିବଜୀଙ୍କ କୃପାରୁ ପ୍ରାପ୍ତ ହୋଇଥିଲେ, 1000 ହସ୍ତ ପ୍ରାପ୍ତ ହୋଇଥିଲେ, ତାଙ୍କୁ ଲାଗୁଥିଲା ଏଇଟା ଭାର ଯୁଦ୍ଧ କରିପାରୁନାହାନ୍ତି। ତେଣୁ ବର୍ତ୍ତମାନ ତାଙ୍କୁ ସୁଯୋଗ ମିଳିଲା ଯୁଦ୍ଧ କରିବା ପାଇଁ। ଯେତେବେଳେ ବୀରମାନେ ଯୁଦ୍ଧରେ ଯୋଗଦାନ କରନ୍ତି ସେମାନେ ଆନନ୍ଦିତ ହୁଅନ୍ତି। ଆମେ ଭାବୁଛେ କ'ଣ ସେମାନେ ବହୁତ ଦୁଃଖ କରିବେ, ଅର୍ଜୁନ ମଧ୍ୟ ସେୟା କହୁଥିଲେ, ଏମାନେ ଯୁଦ୍ଧ ଜାଗା କେମିତି ସେମାନେ ସୁଖ ପ୍ରାପ୍ତ ହେବେ, ଭଗବାନ ପ୍ରଶ୍ନ ପଚାରୁଛନ୍ତି, ଯେଉଁ ଯୁଦ୍ଧ କଲେ କେମିତି ସେମାନେ ସୁଖପ୍ରାପ୍ତ ହେବେ, ଏଇଭଳି ଭାବେ ପ୍ରଶ୍ନ କରିଥିଲେ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ। କିନ୍ତୁ ଭଗବାନ ତା'ର ଯେଉଁ ସାହସ, ଯେଉଁ ସବୁ ଅର୍ଜୁନ ଯେଉଁ ବିଭିନ୍ନ ପ୍ରକାର କହିଥିଲେ, ଏଇଟା ଠିକ୍ ହେବନି, ଏଇଟା ଠିକ୍ ହେବନି, ଏଇଟା ଅଧର୍ମ, ଏସବୁ କହିଥିଲେ ଭଗବାନ ଦ୍ୱିତୀୟ ଅଧ୍ୟାୟରେ ଭଗବତ ଗୀତାରେ ସେସବୁ ଖଣ୍ଡନ କରିଛନ୍ତି। ତେଣୁ ସେ କହିଲେ ସୁଖିନ କ୍ଷେତ୍ର ପାର୍ଥ ଲଭନ୍ତେ ଯୁଦ୍ଧ ବିଦିଶିମ୍, ହେ ପାର୍ଥ, ଯେଉଁମାନେ କ୍ଷତ୍ରିୟମାନେ ତାଙ୍କୁ ଯେତେବେଳେ କୁହାଯିବ ଯୁଦ୍ଧ କରିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯିବ, ସେମାନେ ଆନନ୍ଦିତ ହେବେ। ସୁଖିନ ସୁଖିନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ବିଦିଶିମ୍, ସେମାନେ ସୁଖୀ ହେବେ। ବର୍ଣ୍ଣନା କରାଯାଏ ମହାଭାରତ ଯୁଦ୍ଧରେ ଏ ଯେଉଁ ପାଣ୍ଡବମାନଙ୍କର ଯିଏ ଏ ଯେଉଁ ମାଦ୍ରୀ ଏବଂ ମାଦ୍ରୀଙ୍କର ଭାଇ ଶଲ୍ୟ, ସିଏ ଯେଉଁ ଆସିଥିଲେ, ପାଣ୍ଡବମାନେ ମାମୁଁ ହେବେ, ସିଏ ଆସୁଥିଲେ ଯୁଦ୍ଧ କରିବା। ମହାଭାରତ ଯୁଦ୍ଧରେ ବର୍ଣ୍ଣନା କରା, ଉଦ୍ୟୋଗ ପର୍ବରେ ସବୁ ବର୍ଣ୍ଣନା କରାଯାଇଛି, ସେ ଆସୁଥିଲେ ଯୁଦ୍ଧ କରିବା, ପାଣ୍ଡବମାନଙ୍କ ପକ୍ଷରେ ରହିକରି କୌରବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ବର୍ଣ୍ଣନା କରାଯାଏ ଯେ ଦୁର୍ଯ୍ୟୋଧନ କ'ଣ କଲେ ନା, ଯେଉଁ ଆସୁଛନ୍ତି ମାଦ୍ରୀ ଦେଶରୁ ଆସୁଛନ୍ତି, ସିଏ ମାଦ୍ରୀ ନା କେଉଁ ଦେଶ, ମଦ୍ର ଦେଶ ନା କ'ଣ ଏମିତି ରହିଛି, ସେଠୁ ସେ ଆସୁଛନ୍ତି, ତାଙ୍କ ପାଇଁ ସେ ସବୁ ପ୍ରକାର ସ୍ୱାଗତ କରୁଛନ୍ତି। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ତୋରଣ ଫୋରଣ କରିକିରି ବହୁତ ପ୍ରକାର ତାଙ୍କୁ ବ୍ୟବସ୍ଥା କରିଛି, ବିଶ୍ରାମ ପାଇଁ ନେବେ, ସବୁ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଏଭଳି ବ୍ୟବସ୍ଥା ରହିଛି ବାଟ ସାରା, ଏଭଳି ଭାବରେ ହେଇକି ସେ ବହୁତ ଆନନ୍ଦିତ ହୋଇଗଲେ। ତାପରେ ସେ କହିଲେ ଏଭଳି ଭାବରେ ଯିଏ ସ୍ୱାଗତ ମୋତେ କରୁଛି, ମୁଁ ତାହାର ପାଖରେ ତା ସହିତ ଯୋଗଦାନ କରିକି ତା ଯୁଦ୍ଧ କରିବି, ପରପାର୍ଟି ସହିତ, ଅପର ପକ୍ଷ ସହିତ ଯୁଦ୍ଧ କରିବି, ଏଭଳି ଭାବରେ କହିଲେ। ଯେତେବେଳେ କହିଲେ ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ ଆସି ପହଞ୍ଚିଗଲେ, କହିଲେ ମାମୁଁ ମୁଁ ଏଇସବୁ କାର୍ଯ୍ୟ କରିଛି, ଆପଣଙ୍କୁ ସ୍ୱାଗତ କରିବା ପାଇଁ ଏଇସବୁ ବ୍ୟବସ୍ଥା କରିଛି। ତେଣୁ ଶଲ୍ୟ କୌରବମାନଙ୍କ ସହିତ ଯୋଗ ଦେଇକି ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ତାଙ୍କର ଭଣଜା, ଇଏ ଯେଉଁ ରହିଛି ନକୁଳ ଏବଂ ସହଦେବ, ତାଙ୍କର ଭଣଜା, କିନ୍ତୁ ସିଏ କୌରବମାନଙ୍କ ପକ୍ଷରେ ଯୋଗଦାନ କଲେ, କାରଣ ସେ କଥା ଦେଇଦେଲେ ଯେତେବେଳେ ଯୋଗଦାନ କରି ତାଙ୍କ ସହିତ ଯୁଦ୍ଧ କଲେ। ଏଇଭଳି ଭାବେ ବର୍ଣ୍ଣନା କରାଯାଇଛି, ଭଗବାନ କହୁଛନ୍ତି ସୁଖିନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ବିଦୃଶିମ୍। କ୍ଷତ୍ରିୟମାନଙ୍କୁ ଯେତେବେଳେ ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପାଇଁ ବସିଲା, ସବୁ ଉଦ୍ୟୋଗ ପର୍ବ ବୋଲି ଗୋଟେ ରହିଛି, ଉଦ୍ୟୋଗ ପର୍ବ, ଉଦ୍ୟୋଗ ଆରମ୍ଭ ହେଲା, ସମଗ୍ର ପୃଥିବୀର ଯେଉଁମାନେ ରାଜା ସବୁ ଥିଲେ କିଏ କେଉଁ ପକ୍ଷରେ ଯୋଗଦାନ କଲେ। ମହାଭାରତ ଯୁଦ୍ଧରେ 18 ଅକ୍ଷୁଣୀ ସୈନ୍ୟ ରହିଥିଲେ, ଯୋଗଦାନ କରିଥିଲେ, କୌରବମାନଙ୍କ ପାଖରେ 11 ଅକ୍ଷୁଣୀ ସୈନ୍ୟ, ପାଣ୍ଡବମାନଙ୍କ ପାଖରେ 7 ଅକ୍ଷୁଣୀ ସୈନ୍ୟ, ସମଗ୍ର ପୃଥିବୀର ରାଜାମାନେ କିଏ କେଉଁ ଦଳରେ ସବୁ ଯୋଗଦାନ କରିଥିଲେ ଯୁଦ୍ଧ ପାଇଁ। କ୍ଷତ୍ରିୟମାନଙ୍କର ଯେତେବେଳେ ଯୁଦ୍ଧ ପାଇଁ ନିମନ୍ତ୍ରଣ ଆସେ, ସେମାନେ ଆନନ୍ଦିତ ହୁଅନ୍ତି, ସେମାନେ ଦୁଃଖ କରନ୍ତି ନାହିଁ, କାରଣ ସେମାନେ କ୍ଷତ୍ରିୟ ସ୍ପିରିଟ୍ ହେଉ ସେଇଟା। ଭଗବତ ଗୀତାରେ ଭଗବାନ କହିଲେ ଡୋ ସୁଖିନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ବିଦ୍ୱେଷିମ୍, ଯେଉଁ କ୍ଷତ୍ରିୟମାନଙ୍କୁ ଯେତେବେଳେ ଯୁଦ୍ଧ କରିବା ପାଇଁ ସୁଯୋଗ ମିଳେ, ସେତେବେଳେ ସେମାନେ ଆନନ୍ଦ ସୁଖ ପ୍ରାପ୍ତ ହୁଅନ୍ତି। ଆମେ ଭାବିବା ଯୁଦ୍ଧ ପାଇଁ ଯାଉଛନ୍ତି, ମୃତ୍ୟୁବରଣ କରିବେ, ଏସବୁ କହିବେ, ସେମାନେ ସୁଖ କାହିଁକି ସୁଖ ପ୍ରାପ୍ତ ହୁଅନ୍ତି, କାହିଁକି ସୁଖ ପ୍ରାପ୍ତ ହୁଅନ୍ତି, ଭଗବାନ ସେଇଟା କହିଲେ ଅର୍ଜୁନକୁ, କହିଲେ ହତବା ପ୍ରାପ୍ତ ସ୍ୱର୍ଗମ ଜିତ୍ୱା ବା ଭୋକ୍ୟସମୟ ତସ୍ମାତ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧା କୃତ ନିଶ୍ଚୟ। ଯୁଦ୍ଧରେ 2ଟି ପରିଣାମ ରହିଛି, ଗୋଟେ ହାରିଯିବ, ନହେଲେ ବିଜୟ ଲାଭ କରିବ। ବିଜୟ ଲାଭ କଲେ ଆନନ୍ଦ, ସବୁ ସେ ମାନେ କ୍ଷେତ୍ର ଶାସନ କରିବେ, ହାରିଗଲେ ମୃତ୍ୟୁବରଣ କଲେ ସେମାନେ ସ୍ୱର୍ଗକୁ ଯିବେ, ଅସୁବିଧା କେଉଁଠି ରହିଲା, ସ୍ୱର୍ଗକୁ ଯିବା ପାଇଁ କେତେ ସହଜ ନୁହଁ ସ୍ୱର୍ଗକୁ ଯିବା, କିନ୍ତୁ ଏଥିରେ ଯଦି ମୃତ୍ୟୁବରଣ କଲେ ସେମାନେ ସ୍ୱର୍ଗକୁ ଯିବେ, ତେଣୁ ସେମାନେ ସୁଖରେ ଆନନ୍ଦରେ ଯୁଦ୍ଧ କରନ୍ତି, ତାଙ୍କର କୌଣସି ଭୟ ନଥାଏ। ଇଏ ହେଉଛି କ୍ଷତ୍ରିୟ ସ୍ପିରିଟ୍ ହେଉଛି ଏଇଟା। କିନ୍ତୁ ବର୍ତ୍ତମାନ ଯୁଗରେ ଏଇ ଯେଉଁମାନେ ସୈନ୍ୟମାନେ ଯୋଗଦାନ କରୁଛନ୍ତି, ସେମାନଙ୍କର କ୍ଷତ୍ରିୟ ସ୍ପିରିଟ୍ ନାହିଁ। ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେହି ସମୟରେ ଆମେରିକା ଭିଏତନାମ ସହିତ ଯୁଦ୍ଧ କରୁଥିଲେ। ଭିଏତନାମ ଗୋଟେ ଛୋଟିଆ ରାଜ୍ୟ, ଆମେରିକା ବିରାଟ ରାଜ୍ୟ, କିନ୍ତୁ ଆମେରିକାର ସୈନ୍ୟମାନେ ହାରିଯାଉଥିଲେ। ତେଣୁ ଆମେରିକା ସରକାର ସବୁ ଦେଶରେ ନିୟମ ରହିଛି, ଯଦି ଯୁଦ୍ଧକାଳୀନ ପରିସ୍ଥିତିରେ, ଜରୁରୀକାଳୀନ ପରିସ୍ଥିତିରେ ସମସ୍ତେ ଯୋଗ ଦେବେ, ସୈନ୍ୟବାହିନୀ ସମସ୍ତେ ଯୋଗ ଦେବେ, ଏସବୁ ରହିଛି ନିୟମ, ସବୁ ରାଷ୍ଟ୍ରରେ ସେଇଟା ରହିଛି। ତେଣୁ ଆମେରିକାବାସୀମାନଙ୍କୁ ବାଧ୍ୟ କରାଯାଉଥିଲା ସମସ୍ତ ସୈନ୍ୟବାହିନୀ ଯୋଗଦାନ କରିବା ପାଇଁ, କିନ୍ତୁ ଯେଉଁମାନଙ୍କର ସେ ଯୁଦ୍ଧ କରିବା ପାଇଁ ସ୍ପିରିଟ୍ ନାହିଁ, ସେମାନେ ସବୁ ପାଲଟି ଗଲେ, କ'ଣ ନା ହିପି ପାଲଟି ଗଲେ, ସେମାନେ ଆଉ ଯୁଦ୍ଧ କରିବା ପାଇଁ ଭୟ କରିକିରି ଏଇଭଳି ଭାବରେ ଡ୍ରଗ୍ ଆଡ଼ିକ୍ଟ ହେଇଗଲେ,
ଅବଶ୍ୟ ତାଙ୍କର ସବୁ ଡ୍ରଗ୍ ତ ରହିଛି, ସେମାନେ ସବୁ ନିଶାଦ୍ରବ୍ୟ ସେବନ କରୁଥିଲେ। ଆଉ ବିଶେଷ ଭାବରେ ହିପି ସବୁ ମୁଭମେଣ୍ଟ ଚାଲିଲା 1966 ମସିହାର କଥା, ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ। ତେଣୁ ଆମେରିକା ସରକାରଙ୍କର ଚିନ୍ତା ପଡ଼ିଗଲା, କେମିତି ଏମାନଙ୍କୁ ସବୁ ଏ ଡ୍ରଗ୍ ଆଡିକ୍ଟ ସବୁ ରହିଛନ୍ତି, ସବୁ ସୁଇସାଇଡ୍ ସବୁ କରୁଥିଲେ, ଏଇଭଳି ଭାବରେ ସବୁ ରହିଥିଲେ, ତାଙ୍କୁ କେମିତି ଆରୋଗ୍ୟ କରାଯିବ ସେଥିପାଇଁ ତାଙ୍କର ଚିନ୍ତା ପଡ଼ିଗଲା। ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କଲେ ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ, କିନ୍ତୁ ତାଙ୍କର ସୌଭାଗ୍ୟ ପ୍ରଭୁପାଦ ମହାରାଜ ଯାଇ ସେହି ସମୟରେ ପହଞ୍ଚିଲେ। 1965-66 ମସିହାର କଥା, ସେ ସମୟରେ ଆମେରିକାରେ ହିପି ମୁଭମେଣ୍ଟ ଚାଲିଥିଲା। ତେଣୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ଆନ୍ଦୋଳନରେ ଯୋଗଦାନ କଲେ, ସେତେବେଳେ ସେମାନେ ତାଙ୍କର ସୌଭାଗ୍ୟ ଲାଭ ପ୍ରାପ୍ତ ହେଲେ। ସେମାନେ ସବୁ ଏ ଯେଉଁ ନିଶା ଦ୍ରବ୍ୟ ସେବନ କରୁଥିଲେ, ଅବୈଧ ସ୍ତ୍ରୀ ସଙ୍ଗ କରୁଥିଲେ, ଏଇଭଳି ଭାବେ ରହୁଥିଲେ ଆମେରିକା। ଯେତେ ପ୍ରଥମେ ଯାଇଥିଲେ ନ୍ୟୁୟର୍କର ବାୱେରୀ ଷ୍ଟ୍ରିଟ୍ରେ ପ୍ରଭୁପାଦ ମହାରାଜ ରହିଥିଲେ ସେଇଠି। ବାୱେରୀ ଷ୍ଟ୍ରିଟ୍ କହିଲେ ଏଇ ହିପିମାନେ ସବୁ ସେଇଠି ରହୁଥିଲେ, ତାଙ୍କ ପାଖରେ ଜଣେ ହିପି ରହିଥିଲେ, ପ୍ରଭୁପାଦ ଯାହାଙ୍କ ଘରେ ଯେଉଁଠି ରହୁଥିଲେ ତାଙ୍କ ପାଖରେ ଜଣେ ହିପି ରହିଥିଲେ, ସେ ତାଙ୍କର ସବୁ ଟାଇପ୍ ରାଇଟର୍ ଏସବୁ ଭାଙ୍ଗି ଦେଇଥିଲେ, ଏସବୁ କଥା ରହିଛି। ତେଣୁ ଯାହା ତାଙ୍କର ସୌଭାଗ୍ୟ ପ୍ରଭୁପାଦଙ୍କ ଭଳି ଜଣେ ଯୁଗଧର୍ମ ଯୁଗପୁରୁଷ ତାଙ୍କ ପାଖରେ ସେମାନେ ପ୍ରାପ୍ତ ହେଲେ, ସତ୍ସଙ୍ଗ ପ୍ରାପ୍ତ ହେଲେ, ତାଙ୍କର ଜୀବନରେ ପରିବର୍ତ୍ତନ ଆସିଲା। ତେଣୁ ସେମାନେ ଯେଉଁ ନିଶା ଦ୍ରବ୍ୟ ସେବନ କରିକିରି ଏଇଭଳି ଭାବରେ ରାସ୍ତାରେ ପଡ଼ିକରି ରହୁଥିଲେ, ବହୁତ ବହୁତ ଭୟାନକ ପରିସ୍ଥିତି ଆସିଯାଇଥିଲା। ଆମେରିକା ସରକାରଙ୍କର ଚିନ୍ତା ପଡ଼ିଯାଇଥିଲା କେମିତି ସେମାନେ ଭଲ କରିବେ। ଯାହା ହଉ, ସୌଭାଗ୍ୟକ୍ରମେ ସେମାନେ ପ୍ରଭୁପାଦଙ୍କ ଆନ୍ଦୋଳନରେ ଯୋଗଦାନ କଲେ। ଆଜି ସବୁଦିନେ ଆସି ଭଗବତ ଗୀତା କ୍ଲାସ୍ ହୁଏ, ସବୁଦିନେ କ୍ଲାସ୍ ହୁଏ, ସବୁ ଶ୍ରବଣ କରନ୍ତି, କିଏ କେତେଜଣ ଆସନ୍ତି। ଆଉ ସବୁ ସଣ୍ଡେରେ ଲଭ୍ ଫିଷ୍ଟ ହୁଏ, ସଣ୍ଡେ ଫିଷ୍ଟ ପ୍ରୋଗ୍ରାମ୍ ହୁଏ, ସେମାନେ ସବୁ ସେଠିକି ଆସନ୍ତି। ଆସିକିରି ପ୍ରଭୁପାଦ ମହାରାଜ ସୁନ୍ଦର ସୁନ୍ଦର ଗୋଲାପଜାମୁ ସବୁ ତିଆରି କରିଥାନ୍ତି ପ୍ରସାଦରେ ଦେବା ପାଇଁ। ଏସବୁ ଗୋଲାପଜାମୁ ଖାଇକିରି, ସବୁ ପ୍ରସାଦ ପାଇକିରି, ଭଗବାନ ପ୍ରସାଦ ପାଇକିରି ତାଙ୍କ ଜୀବନରେ ଗୋଟେ ପରିବର୍ତ୍ତନ ଆସିଲା। ସେମାନେ ଯେଉଁଭଳି ଭାବରେ ଜୀବନଯାପନ କରୁଥିଲେ, ପଶୁଭଳି ଜୀବନଯାପନ କରୁଥିଲେ, ମନୁଷ୍ୟ ଜୀବନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସେମାନେ ଜାଣିନଥିଲେ ପଶୁଭଳି ଜୀବନଯାପନ କରୁଥିଲେ। କିନ୍ତୁ ଯେତେବେଳେ ପ୍ରଭୁପାଦଙ୍କ ସହିତ ଯୋଗଦାନ କଲେ, ସେ ଜାଣିଲେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ ଜାଣିଲେ। ତେଣୁ ସେମାନେ ଯେଉଁ ଅଧର୍ମ ଆଚରଣ ସବୁ କରୁଥିଲେ, ଦ୍ୟୁତ କ୍ରୀଡ଼ା ବା କ'ଣ ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଆମିଷ ଭକ୍ଷଣ ଇତ୍ୟାଦି ସବୁ କରୁଥିଲେ, ସବୁ ଛାଡ଼ିଦେଲେ, ପ୍ରଭୁପାଦଙ୍କ ଧାରାରେ ଯୋଗଦାନ କଲେ ଏବଂ ଭଗବାନ ନାମ ନେଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା। ଆମେରିକା ସେମାନେ କହିଲେ ଯେ ଈଶ୍ୱର ଗ୍ରହଣ କଲେ, ଏଇ କୃଷ୍ଣ ଚେତନା ଗ୍ରହଣ କଲେ, ତା ନୁହଁ, କୃଷ୍ଣ ଚେତନାକୁ ପ୍ରଚାର କଲେ, ଚାରିଆଡ଼େ ପ୍ରଚାର କଲେ। ଏଇ ଯେଉଁ ଯାଇଥିଲେ ଇଂଲଣ୍ଡକୁ, କିଏ ଯାଇଥିଲେ ତାକୁ ପଠାଇଥିଲେ କେତେଜଣ, ସେମାନେ ସବୁ ସେଠି ସବୁ ବିନା ବିବାହରେ ସବୁ ପୁଅ ଝିଅ ସବୁ ସାଙ୍ଗ କରୁଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କୁ ସବୁ ବିବାହ କରାଇଲେ, ବିବାହ ସ୍ୱାମୀ ସ୍ତ୍ରୀ ଏଇ ବିବାହ ବୈଦିକ ରୀତିରେ ବିବାହ ତାଙ୍କୁ କରାଇଲେ। ସେମାନେ ଏଇଭଳି ଭାବରେ ଜୀବନଯାପନ କଲେ, ତାପରେ ତାଙ୍କୁ ପଠାଇଲେ, କାହାକୁ ଇଂଲଣ୍ଡକୁ ପଠାଇଲେ, କାହାକୁ ଲସ୍ ଆଞ୍ଜେଲସ୍ ପଠାଇଲେ, ଏଇସବୁ ବିଭିନ୍ନ ପ୍ରକାର ପଠାଇକିରି କୃଷ୍ଣ ଚେତନା ପ୍ରସାର ଆରମ୍ଭ ହେଲା, ଚାରିଆଡ଼େ ପ୍ରଚାର କଲା, ପ୍ରସାର ହେଲା। ସେମାନେ ସବୁ ପ୍ରସାର କରିବାକୁ ସାହାଯ୍ୟ କଲେ। ଆଜି ସେମାନେ ଏଇସବୁ ଯୋଗଦାନ କରିଥିବା, ଆଜି ଇସ୍କନର ସାରା ପୃଥିବୀରେ ପ୍ରସାର ହେଉଛି ଭଗବାନଙ୍କର କଥା। ତେଣୁ ଏଇ ଆମେରିକାରେ ଆରମ୍ଭ ହେଲା, ଏଇଟା ଆମେରିକାରେ ଆରମ୍ଭ ହେଲା ଏଇ ଯୁଦ୍ଧକାଳୀନ ପରିସ୍ଥିତିରେ। ସେମାନେ ସବୁ ହିପି ମେମ୍ବର ରହିଥିଲେ, ହିପି ହୋଇଯାଇଥିଲେ, କିନ୍ତୁ ପ୍ରଭୁପାଦଙ୍କର ଧାରାରେ ଯୋଗଦାନ କରି ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା। ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏ କଥାଟି କହିଛନ୍ତି ନାରଦ ମୁନି ବ୍ୟାସଦେବଙ୍କୁ, ଯେ ଭଗବାନ କଥା ଗୋଟିଏ ବିପ୍ଳବ ସୃଷ୍ଟି କରିବ। ଏ ଭାଗବତମ ସାଧାରଣ ଶାସ୍ତ୍ର ନୁହଁ, ଏ ଭଗବାନଙ୍କ ଭଳି ଭାଗବତ। ଏ ଭାଗବତ ଯେଉଁମାନେ ପାଠ କରିବେ, ତାଙ୍କ ଜୀବନରେ ବିପ୍ଳବ ଆସିବ। ଭାଗବତମ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏ ନାରଦ ମୁନି କହୁଛନ୍ତି ସେଇଟା, ତଦ୍ ବାଘ ବିସର୍ଗୋ ଜନତାଘ ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଳୋକମ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୃଣନ୍ତି ସାଧବ। ଯେଉଁ ଏଇ ଯେଉଁ ଭଗବାନ କଥା ଏ ଜୀବନରେ ବିପ୍ଳବ ସୃଷ୍ଟି କରିବ, ବିଶେଷ ଭାବରେ ଯେଉଁମାନେ ପାପି ପାପ କର୍ମରେ ଲିପ୍ତ ରହିଥିଲେ ସେମାନଙ୍କ ପାଇଁ ଏ ଗୋଟେ ବିପ୍ଳବ ଆସିଥିଲା। ଯଦି ଭାଗ ବିଶ୍ୱର ଜନତା ଆଗ ଅଘ ବିପ୍ଳବ କହିଲେ, ଅଘ କହିଲେ ପାପ, ପାପର ଭାବରେ ସେମାନେ ପାପକର୍ମ ଲିପ୍ତ ରହିଥିଲେ ସେମାନେ ସେଥିରୁ ଉଦ୍ଧାର ପାଇପାରିନଥାନ୍ତେ, କିନ୍ତୁ ଭଗବାନ କଥା ତାଙ୍କୁ ଉଦ୍ଧାର କଲା, ଗୋଟେ ବିପ୍ଳବ ସୃଷ୍ଟି କଲା। ଯସ୍ମିନ୍ ପ୍ରତିଶ୍ଳୋକମ ଅବଧବତ୍ୟବି, ଯେଉଁ ଭାଗବତ ଶାସ୍ତ୍ରରେ କୌଣସି ଦୋଷ ନାହିଁ, ତ୍ରୁଟି ନାହିଁ, କିନ୍ତୁ ଯଦି ସେହିଭଳି ଭାବରେ ଭଗବାନଙ୍କର ଲୀଳାକୁ ଯେଉଁମାନେ ବର୍ଣ୍ଣନା କରୁଛନ୍ତି ବା କଥା କହୁଛନ୍ତି ତାଙ୍କର କିଛି ଭୁଲ ଭାଲ ଥାଇପାରେ, ତଥାପି ସାଧୁମାନେ ସେଇଟାକୁ ଗ୍ରହଣ କରିବେ ନାହିଁ, ଏଇଟା ଦୋଷ ଏଇଠି ହେଲା ନା, ସେମାନଙ୍କ ଭଗବାନ ଗୁଣଗାନ କରାଯାଉଛି। ନାମାନି ଅନନ୍ତ ସେ ଯଶଙ୍କି ଦାନି, ଅନନ୍ତ ଭଗବାନଙ୍କର ଯଶ ଗାନ କରାଯାଉଛି, ଯଶ ଶୁଣନ୍ତି ଗାଆନ୍ତି ଗୃଣନ୍ତି ସାଧବ, ସାଧୁ ପ୍ରକୃତ ଲୋକମାନେ ଏଇଟାକୁ ଶୁଣିବେ, ଗାନ ଶୁଣନ୍ତି ଗାଆନ୍ତି ଗାନ କରିବେ ଏବଂ ସ୍ମରଣ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନଙ୍କର ଇଏ ଯେଉଁ ରହିଛି ସାଧୁମାନେ ସେମାନେ ଦେଖନ୍ତି ନାହିଁ, ଇଏ ଭୁଲ କଲା ଏଇଟା ହେଟା ହେଟା ସେଟା, ଏଥି ମଧ୍ୟ ବହୁତ ସ୍ଥାନରେ ରହିଛି ଆର୍ଷ ପ୍ରୟୋଗ ବୋଲି କୁହାଯାଇଛି, କିଛି ମାନେ ବ୍ୟାକରଣ ଯେଉଁଭଳି ହେବା କଥା ସେଭଳି ଭାବରେ କୁହାଯାଇ ନାହିଁ, ଏଇଟା ଆର୍ଷ ପ୍ରୟୋଗ ବୋଲି କୁହାଯାଏ। ଆମର ଇଂରାଜୀରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏମାନେ ସବୁ କହୁଛନ୍ତି ଇଟ୍ ଇଜ୍ ପୋଏଟିକ୍ ଲାଇସେନ୍ସ, ପୋଏଟିକ୍ ଲାଇସେନ୍ସ, ସେମିତି ଏସବୁ ବର୍ଣ୍ଣନା କରାଯାଇଛି। ଏଇଟା ଦୋଷ ବୋଲି ଗ୍ରହଣ କରାଯିବ ନାହିଁ, ଯେ ଭଗବାନ କଥା କୁହାଯାଉଛି ସେଠି ଦୋଷ ଗ୍ରହଣ କରାଯିବ ନାହିଁ, ଭଗବାନ କଥା। ତେଣୁ ଏଇଭଳି ଭାବରେ ତାଙ୍କର ଜୀବନରେ ତାଙ୍କ ସୌଭାଗ୍ୟ ଉଦୟ ହେଲା। ଏଇଭଳି ଭାବରେ ଯୁଦ୍ଧର ପରିସ୍ଥିତି, ଯୁଦ୍ଧକାଳୀନ ପରିସ୍ଥିତି ହେଉଛି ଏଇଭଳି ଭାବରେ, ଯେଉଁମାନେ କ୍ଷତ୍ର ସେମାନେ ଯୁଦ୍ଧ କରିବେ, ବ୍ରାହ୍ମଣମାନେ ବା ବୈଶ୍ୟମାନେ ବା ଶୂଦ୍ରମାନେ ଏମାନେ ସେ ଯୁଦ୍ଧ କରିପାରିବେ ନାହିଁ ସେମାନେ। କିନ୍ତୁ ବର୍ତ୍ତମାନ ଯୁଗରେ କ'ଣ ହେଉଛି ନା, ଯେଉଁମାନଙ୍କର କ୍ଷତ୍ରିୟ ସ୍ପିରିଟ୍ ନାହିଁ ସେମାନେ ଯୋଗଦାନ କରୁଛନ୍ତି, ତେଣୁ ଭୟ କରୁଛନ୍ତି, ଯୁଦ୍ଧରେ ମୃତ୍ୟୁବରଣ କରିବି ଏସବୁ ଭୟ କରୁଛନ୍ତି, ଭୟ ହେଉଛି ସେଠି। କିନ୍ତୁ ସେତେବେଳେ ଯେଉଁ ଯୁଦ୍ଧ କରିବା ପାଇଁ ସୁଯୋଗ ମିଳୁଥିଲା ସେମାନେ ଆନନ୍ଦିତ ହେଉଥିଲେ, ଆନନ୍ଦିତ ହେଉଥିଲେ, ତାଙ୍କ କୌଣସି ଦୁଃଖ ନଥିଲା। ଭଗବାନ ମଧ୍ୟ ସେ କଥା କହିଲେ, ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧମି ଦିଶିମ, କ୍ଷତ୍ରିୟମାନେ ଯୁଦ୍ଧ କରିବା ପାଇଁ ଯେତେ ସୁଯୋଗ ମିଳେ ସେମାନେ ଆନନ୍ଦିତ ହୁଅନ୍ତି, ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧମି ଦିଶିମ। ତେଣୁ ଏହିଭଳି ଭାବରେ ଯୁଦ୍ଧ ସୁଯୋଗ ମିଳୁନଥିଲା ବାଣାସୁରକୁ, ବାଣାସୁରକୁ କାରଣ ଶିବଜୀଙ୍କର କୃପା ପ୍ରାପ୍ତ ହୋଇକରି ଏଭଳି ସେ ଶକ୍ତିଶାଳୀ ହୋଇଯାଇଥିଲେ, କେହି ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁନଥିଲେ, ଏହା ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ସେ 1000 ହାତ ଧରିକି ଯାଉଥିଲେ, କାହା ସହିତ ଯୁଦ୍ଧ କରିବେ, କିଏ ଯୁଦ୍ଧ କରିବ, ଏମିତି କୁହାଯାଇଛି। ଆଠ ଦିଗରେ ଆଠ ଦିଗଜ ରହିଛନ୍ତି ଗଜ ହାତୀ, ବିରାଟ ବିରାଟ ପାହାଡ଼ ଭଳି ତାଙ୍କର ରୂପ ଶରୀର ରହିଛି। ଇଏ ଯେତେବେଳେ ଯାଉଥିଲେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ, ବାଟରେ ଯେଉଁ ସବୁ ପାହାଡ଼ ଫାହାଡ଼ ପଡ଼ୁଥିଲା ତାକୁ ସବୁ ଭାଙ୍ଗି ଦେଉଥିଲେ। ଏଠି ଯେମିତି କୁହାଯାଏ, ଭଜ୍ୟମାନ ପୁରୋଦ୍ୟାନ ପ୍ରାକାର ଟାଳ ଗୋପୁରମ, ଯୁଦ୍ଧ କରିବା ପାଇଁ ଯେଉଁମାନେ ଯିବେ ତାଙ୍କର ଏଇଭଳି ଆସିବ ସ୍ପିରିଟ୍ ଆସିବ, ସବୁ ଭାଙ୍ଗିଦେବେ, ସବୁ ଭଙ୍ଗାଭଙ୍ଗି କରିଦେବେ। ଏଠି ମଧ୍ୟ ସେ ଯାଦବମାନେ କରୁଛନ୍ତି ସେଇଟା, ଭାଜ୍ୟମାନ ସବୁ ଭଙ୍ଗାଭଙ୍ଗି କରୁ ଆରମ୍ଭ କରୁଛନ୍ତି, ଏବଂ ଇଏ ମଧ୍ୟ ସେଇ କରୁଥିଲେ। ସେୟା ବାଣାସୁର ଯାଉଥିଲେ ଯୁଦ୍ଧ କରିବା ପାଇଁ, କେହି ତ ତାଙ୍କ ସହିତ ଯୁଦ୍ଧ କରୁନଥିଲେ, ତେଣୁ ସେ ଭାବିଲେ ଏ ଦିଗ୍ଗଜମାନେ ରହିଛନ୍ତି ସେମାନଙ୍କର ବହୁତ ଶକ୍ତି ରହିଛି, ତାଙ୍କ ସହିତ ମୁଁ ଯୁଦ୍ଧ କରିବି, ହାତୀ ସହିତ ଯୁଦ୍ଧ କରିବେ, ସିଏ ବିରାଟ ବିରାଟ ହାତୀ ଯୁଦ୍ଧ କରିବା ପାଇଁ ଯାଇଥିଲେ। କିନ୍ତୁ ଏ ଯାଉଛନ୍ତି ବାଟରେ ଯେଉଁ ସବୁ ପାହାଡ଼ ଫାହାଡ଼ ସବୁ ରହୁଛି ତାକୁ ହାତରେ ଗୁଣ୍ଡୁଗୁଣ୍ଡା କରିଦେଉଛନ୍ତି, ଏପଟେ ଏଠି ଯେମିତି କହିବେ ଭାଜ୍ୟମାନ ଭଜ୍ୟମାନ, ତେଣୁ ଦେଖିକିରି ଦିଗ୍ଗଜମାନେ ସବୁ ପଳେଇ ଯାଉଥିଲେ, କେହି ଯୁଦ୍ଧ କରୁନଥିଲେ, ବାଣାସୁର ସହିତ କେହି ଯୁଦ୍ଧ କରୁନଥିଲେ। ତେଣୁ ସେ ଶିବଜୀଙ୍କୁ କହିଲେ, ପ୍ରଭୁ ମୋର ସମକକ୍ଷ ଯୋଦ୍ଧା ମୁଁ କାହାକୁ ଦେଖୁନାହିଁ, ଆପଣ ମୋତେ ଯେଉଁ ଏତେ ହସ୍ତ ଦେଇଛନ୍ତି ଏ ମୋ ପାଇଁ ଗୋଟେ ଭାର ହୋଇଯାଉଛି, ମୋର ଗୋଟେ କଣ୍ଡୁ ଆରମ୍ଭ ହୋଇଯାଉଛି, ହାତରେ କଣ୍ଡୁ ହେଉଛି, ତେଣୁ ମୋ ସହିତ ଆପଣ ଛଡ଼ା ଆଉ କେହି ନାହାନ୍ତି ଯୋଦ୍ଧା, ସମକାକ୍ଷୀ ଯୋଦ୍ଧା। ଏଇଭଳି ଭାବରେ ଯେତେବେଳେ ଶିବଜୀଙ୍କୁ କହିଲେ, ଶିବଜୀ କହିଥିଲେ ତୁମର ଶିବଜୀ କ୍ରୋଧ କରିକିରି, ଆଚାର୍ଯ୍ୟମାନେ କହୁ ଶିବଜୀଙ୍କ କ୍ରୋଧ ଆସିଲେ ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ ଭଗବାନ ଶିବଜୀ, କିନ୍ତୁ ତାପରେ ଚିନ୍ତା କଲେ, ଇଏ ମୁଁ ତାକୁ ତାକୁ ବର ଦେଇଛି, ଇଏ କରିଛି, ତାକୁ କେମିତି ହତ୍ୟା କରିବି, ସେ ନ କହିକିରି ଏ କ୍ରୋଧରେ କହିଲେ, ତୋର ସମକକ୍ଷ ଯୋଦ୍ଧା ଆସିବ, ଏଇଭଳି ଭାବେ ଯେତେବେଳେ ତୋର ରଥରେ ଯେଉଁ ରହିଛି ପତାକା ରହିଛି ଧ୍ୱଜ ରହିଛି ସେଟା ଭାଙ୍ଗିଯିବ, ଜାଣିବୁ ତୋର ସମକକ୍ଷ ଯୋଦ୍ଧା ସହିତ ସମ୍ମୁଖୀନ ହେବୁ ତୁ। ତେଣୁ ଏଇଟା ଶୁଣିକିରି ସେ ଦୁଃଖ ପ୍ରକାଶ କରୁନଥିଲେ, ଆନନ୍ଦିତ ହେଉଥିଲେ, ଯଦିଓ ତାଙ୍କର ମନ୍ତ୍ରୀ କୁମ୍ଭାଣ୍ଡ ଯେତେବେଳେ ଜାଣିଲେ ଏ କଥା ସେ ବହୁତ ଭୟ ପ୍ରକାଶ କଲେ, କିନ୍ତୁ ବାଣାସୁରଙ୍କର କ'ଣ ଭୟ ହେଲା ନାହିଁ, ବହୁତ ଆନନ୍ଦିତ ହେଲେ ମୋର ସମକକ୍ଷ ଯୋଦ୍ଧା ଆସିବେ। ତେଣୁ ଆଜି ଯେତେବେଳେ ସେଇଦିନ ଆସି ପହଞ୍ଚିଗଲା, ସେଇଦିନ ଆସି ପହଞ୍ଚିଗଲା, ଦେଖିବେ ଏଇସବୁ ଭଙ୍ଗାଭଙ୍ଗି ହେଉଛି, ସବୁ କିଏ ଶଙ୍ଖ ଫଙ୍ଖ ସବୁ ପ୍ରଣବ ଆନକ ସବୁ ନାଦ କରୁଛନ୍ତି। ଦେଖିକିରି ବାଣାସୁର ଆସି ଦେଖିଲା, ଯେମିତି ଭଗବାନ ନରକାସୁର ଯେ ଯୁଦ୍ଧ କରୁଥିଲା ପୂର୍ବରୁ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 68 ଅଧ୍ୟାୟ ନା 58 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ନରକାସୁର ଯେଉଁ ରହିଛି ପ୍ରାଗ ଜ୍ୟୋତିଷପୁର, ପ୍ରାଗ ଜ୍ୟୋତିଷପୁର କହିଲେ ସେଠି ଯାଇଥିଲେ, ନରକାସୁର ରହୁଥିଲା, ନରକାସୁର ସହିତ ଯୁଦ୍ଧ କରିବା ପାଇଁ ଯାଇଥିଲେ ଭଗବାନ ଗରୁଡ଼ ପୃଷ୍ଠରେ। ଏଠି ମଧ୍ୟ ହରିବଂଶରେ ବର୍ଣ୍ଣନା କରାଯାଇଛି, ମାନେ ସବୁ ଗରୁଡ଼ ପୃଷ୍ଠରେ ଯାଇଥିଲେ, ଗରୁଡ଼ ପୃଷ୍ଠରେ ଲକ୍ଷ ଲକ୍ଷ ଲୋକ ବସିପାରିବେ, ଗରୁଡ଼ଙ୍କର ବର୍ଣ୍ଣନା କରାଯାଇଛି ଭାଗବତ ଅଷ୍ଟମ ସ୍କନ୍ଧରେ, ଏ ଯେଉଁ ସମୁଦ୍ର ମନ୍ଥନ ଲୀଳାରେ। ସମୁଦ୍ର ମନ୍ଥନ ପାଇଁ ଭଗବାନ ସବୁ ଦେବତାମାନଙ୍କୁ କହିଲେ, ତୁମେ ଅସୁରମାନଙ୍କ ସହିତ ସନ୍ଧି କରିକିରି ତୁମେ ଏଇ ମନ୍ଦର ପର୍ବତକୁ ଆଣିବ, ସେଇ ମନ୍ଦର ପର୍ବତରେ କ୍ଷୀର ସମୁଦ୍ରକୁ ମନ୍ଥନ କରିବ, ଏସବୁ ଭଗବାନ କହିଥିଲେ। ତେଣୁ ଅସୁରମାନେ ଏବଂ ଦେବତାମାନେ ମିଶିକିରି ମନ୍ଦର ପର୍ବତକୁ ଉପାଡ଼ି ଆଣିଲେ। ଏଇଟା 10,000 ଯୋଜନ ରହିଛି ଉଚ୍ଚତା ତା'ର, 10,000 ସେଇଭଳି ତାଙ୍କର ଇଏ ଥିବ, ପରିଧି ବା ଇଏ ଥିବ, ତା'ର ମୋଟା ଥିବ ସେଇଭଳି ଭାବରେ। ତେଣୁ ଏମାନେ ସବୁ ଓପାଡ଼ିକି ଘିନି ଆସିଲେ, ସୁନାର ପର୍ବତ, ଏଇଟା ସୁନାର ମନ୍ଦର ପର୍ବତ, ସୁନାର ପର୍ବତ, କିନ୍ତୁ ଘିନି ଆସିଲେ ସିନା, କିନ୍ତୁ ଆଉ ବେଶୀ ବାଟ ଚାଲିପାରିଲେନି, ଯାଇପାରିଲେ ନାହିଁ। ତେଣୁ ଏତେ ଓଜନ ହେଲା, ସବୁ ପଡ଼ିଗଲା, ସେ ସୁନାର ପର୍ବତରେ ତଳେ ପଡ଼ିଗଲା। ପଡ଼ିଗଲା ଯେତେବେଳେ ସେହି ସମୟରେ ତା ଭିତରେ ତା ତଳେ ଯେଉଁ ଦେବତାମାନେ ବା ଅସୁରମାନେ ଥିଲେ ସବୁ ମୃତ୍ୟୁବରଣ କଲେ। ତେଣୁ ଦେବତାମାନେ ପୁଣି ଭଗବାନଙ୍କୁ ସ୍ମରଣ କଲେ। ତେଣୁ ଭଗବାନ ଗରୁଡ଼ ପୃଷ୍ଠରେ ଆସିଲେ, ଗରୁଡ଼ ଧ୍ୱଜ ଗରୁଡ଼ ପୃଷ୍ଠରେ ଆସିଲେ, ଭଗବାନ କ'ଣ କଲେ ନା, ସେ ଯେଉଁ ମନ୍ଦର ପର୍ବତକୁ ଗୋଟେ ବାଏଁ ହାତକା ଖେଳ ଭଳିଆ ଟେକିଦେଲେ, ଟେକିକିରି ଗରୁଡ଼ ପୃଷ୍ଠରେ ରଖିଦେଲେ, ଏବଂ ଦେବତାମାନେ ଅସୁରମାନେ ସବୁ ତା ପୃଷ୍ଠରେ ଚଢ଼ିଲେ, ଭଗବାନ ନିଜେ ବସିଲେ, ଗରୁଡ଼ ଯାଇକି ପହଞ୍ଚିଗଲା କ୍ଷୀର ସମୁଦ୍ରରେ, ଉଡ଼ିକି ନେଇଗଲା। ତେଣୁ ଏଠି ମଧ୍ୟ ହରିବଂଶରେ ବର୍ଣ୍ଣନା କରାଯାଇଛି, ମାନେ ସବୁ ଯାଇଥିଲେ ଗରୁଡ଼ ପୃଷ୍ଠରେ, ଗରୁଡ଼ ପୃଷ୍ଠରେ ହରିବଂଶରେ ସେଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏ ସେମାନେ ଯାଇପାରିଲେ ନାହିଁ, ଯେମିତି ଆମେ ଦେଖୁଛେ ଯେଉଁ ନରକାସୁର ବିଷୟରେ ଯେଉଁ ବର୍ଣ୍ଣନା କରାଯାଇଛି, ନରକାସୁର ଯେଉଁ ଏଭଳି ଭାବରେ ସବୁ ବ୍ୟବସ୍ଥା କରିଥିଲା, କେହି ପ୍ରବେଶ କରିପାରିବେ ନାହିଁ ପ୍ରାଗ ଜ୍ୟୋତିଷପୁରରେ। ସେଠି ମଧ୍ୟ ରହିଥିଲେ ଇଏ କ'ଣ ତାଙ୍କ ନା, ମୂର ରାକ୍ଷସ ମଧ୍ୟ ରହିଥିଲା, ମୋର ଏସବୁ ଆ ପୂର୍ବରୁ ଆମେ ଶୁଣିଛେ, ବର୍ଣ୍ଣନା କରିଛେ। ସେ ଏଭଳି ଭାବେ ପ୍ରତିରକ୍ଷା କରିଥିଲେ, ଗୋଟେ ନିଆଁର ପାଚେରି ଥିଲା, ନିଆଁର ପାଚେରି ଥିଲା, ସେଇଟାକୁ ପାର ହୋଇଗଲା ପରେ ସବୁ ଖାଲି ଆସି ଅସ୍ତ୍ରଶସ୍ତ୍ର ସାହି ପଡ଼ିବ ତୁମ ଉପରେ, ଏଭଳି ଭାବରେ ଗୋଟେ ରହିଛି ପ୍ରାଚୀର ରହିଥିଲା। ଏଭଳି ଭାବରେ ସବୁ ଭଗବାନ ସବୁ ଗୋଟେ ଗୋଟେ ଭେଦ କରିକି ଯାଇ ପହଞ୍ଚି ଯାଇଥିଲେ। ମୂର ଅସୁର ସହିତ ପ୍ରଥମେ ଯୁଦ୍ଧ କରିଥିଲେ ଭଗବାନ, ଶଙ୍ଖନାଦ କରିଥିଲେ, ଏସବୁ ମୂର ଅସୁର ଯୁଦ୍ଧ କରିଥିଲେ, ତାପରେ ନରକାସୁରକୁ ବଧ କରିଥିଲେ, ଏବଂ ନରକାସୁର ବଧ କରିକିରି ଯେଉଁ 16,100 କନ୍ୟାକୁ ବନ୍ଦୀ କରି ରଖିଥିଲେ, ସେ 16,100 କନ୍ୟାକୁ ମୁକ୍ତ କଲେ, ମୁକ୍ତ କରିକିରି ସିଏ ତାଙ୍କୁ ବିବାହ କଲେ ଭଗବାନ, 16,100 ରାଣୀ ହେଲେ ଭଗବାନଙ୍କର। ଆଉ ପୂର୍ବରୁ ସେଇଟା ବର୍ଣ୍ଣନା କରେ, ଦଶମ ସ୍କନ୍ଧ 69 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଇଏ ମଧ୍ୟ ଶୋଣିତପୁରୁ ସେହିଭଳି ଭାବରେ ପ୍ରତିରକ୍ଷା ସବୁ ହୋଇଥିଲା। ଯେତେବେଳେ ଗରୁଡ଼ ପୃଷ୍ଠରେ ଯାଉଛନ୍ତି, ହରିବଂଶରେ ବର୍ଣ୍ଣନା କରାଯାଇଛି ଯେ ବହୁତ ଦୂରରୁ ଖାଲି ଅଗ୍ନି ସବୁ ଆସିଗଲା, ଖାଲି ଅଗ୍ନି ସବୁ ଶିଖା ଆସି ପହଞ୍ଚିଗଲା। ତେଣୁ ବଳରାମ କହୁଛନ୍ତି, କ'ଣ ଏତେ ସବୁ ଅଗ୍ନି କେଉଁଠୁ ଆସୁଛି? ତେଣୁ ଭଗବାନ ସବୁ ଜାଣନ୍ତି ସବୁ, କୃଷ୍ଣ ବଳରାମ କ'ଣ ନ ଜାଣିଛନ୍ତି ତା ନୁହଁ, ସେ ଜାଣିଛନ୍ତି। ତେଣୁ ଗରୁଡ଼ଙ୍କୁ କହିଲେ, ଗରୁଡ଼ ବର୍ଣ୍ଣନା କରାଯାଇଛି, ଗରୁଡ଼ 1,000,000 ମୁଖ ଧାରଣ କରିକିରି ଯାଇକିରି ନଦୀରୁ ସବୁ ପାଣି ଆଣିକିରି ସବୁ ଫୁଙ୍କିବା ପାଇଁ ଆରମ୍ଭ କଲେ, ସେ ନାଳି ପାଣି ପକାଇବା ପାଇଁ ଆରମ୍ଭ କଲେ। ତେଣୁ ଯେଉଁ ଅଗ୍ନି ସବୁ ଶିଖା ଆସୁଥିଲା ସବୁ ଲିଭିଗଲା, ଲିଭିଗଲା ପରେ ଭଗବାନ ଯାଇ ପହଞ୍ଚିଗଲେ, ଶୋଣିତପୁରରେ ପହଞ୍ଚିଗଲେ। ଏଇଟା ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ, ଏ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଶୋଣିତପୁରରେ ପହଞ୍ଚିକିରି ଏଇଭଳି ଭାବରେ ବର୍ତ୍ତମାନ ଭଙ୍ଗାରୁଜା କରୁଛନ୍ତି। ଭଜ୍ୟମାନ ପୁରୋଦ୍ୟାନ ପ୍ରାକାର ଅଟାଳ ଗୋପୁରମ୍, ଗୋପୁର ଅଟାଳ ଯେଉଁ ରହିଛି, ଏଗୁଡ଼ା ସବୁ କ'ଣ ପାଇଁ ରହିଛି ନା, ଯୁଦ୍ଧରେ ଏମାନେ ସବୁ ସୈନ୍ୟମାନେ ଜଗିକି ରଖିବେ, କାଳେ କିଏ ଆସିବ, ଶତ୍ରୁପକ୍ଷ ଆସିବ ତାଙ୍କ ସହ ଯୁଦ୍ଧ କରିବା ପାଇଁ ସେମାନେ ସବୁ ସୂଚନା ଦେବେ। ତେଣୁ ଏଇସବୁ ସବୁ ସୁରକ୍ଷା କବଚ ସବୁ ଥାଏ ସବୁ ରାଜ୍ୟରେ। ତେଣୁ ଆଙ୍କର ମଧ୍ୟ ସେଇ ଥିଲା। କିନ୍ତୁ ଏମାନେ ଯାଇକରି ଯାଦବମାନେ ଯାଇକରି 12 ଅକ୍ଷଣୀ ସୈନ୍ୟ 2,18,700 ଏତିକି ସୈନ୍ୟ ଗୋଟେ ଅକ୍ଷଣୀ ଏବଂ ବାହାରର ଗୁଣ ଯେତିକି ହେବ ସେତିକି ସୈନ୍ୟ ଏମାନେ ସବୁ ଯେଉଁ ଚାରିପଟେ ଘେରିକରି ସେ ଭଙ୍ଗାରୁଜା କରିବା ପାଇଁ ଆରମ୍ଭ କଲେ। ଏଇଭଳି ଭାବରେ ଶଙ୍ଖ ଇତ୍ୟାଦି ନାଦ କରିକିରି ଭଙ୍ଗାଭଙ୍ଗି କଲେ। ପ୍ରକ୍ଷମାଣ ରୁଷାବିଷ୍ଟ ଏଇଟାକୁ ଦେଖିଲେ, ବାଣାସୁର ଦେଖିଲେ, ତେଣୁ ତାଙ୍କ କ୍ରୋଧ ଆସିଲା, କ୍ରୋଧ ତାଙ୍କ ଭୟ ଆସିଲା ନାହିଁ। ଯେତେବେଳେ ଇଏ ଯାଇଥିଲେ ବଳି ମହାରାଜ ଯେତେବେଳେ ଦେବତା ପୁରା ଉପରେ ଆକ୍ରମଣ କରୁଥିଲେ, ଖାଲି ସେ ଶଙ୍ଖନାଦ କରିଥିଲେ, ଶଙ୍ଖନାଦକୁ ଦେଇଥିଲେ, ତାଙ୍କୁ ଶୁକ୍ରାଚାର୍ଯ୍ୟ ଦେଇଥିଲେ, ସେ ବାଣାସୁରଙ୍କୁ ବଳି ମହାରାଜଙ୍କୁ ଦେଇଥିଲେ। ବଳି ମହାରାଜ ଏବଂ ଅନ୍ୟ ସୈନ୍ୟମାନେ ଯେତେବେଳେ ଦେବଲୋକରେ ଯାଇ ଉପସ୍ଥିତ ହୋଇକରି ଅଳକାପୁରୀରେ ଶଙ୍ଖନାଦ କଲେ। ଏଭଳି ଶଙ୍ଖନାଦ ଶୁଣିକରି ଇନ୍ଦ୍ର ବା ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସ୍ୱର୍ଗଲୋକର ବର୍ଣ୍ଣନା କରାଯାଇଛି। କେତେ ନୃତ୍ୟ ଐଶ୍ୱର୍ଯ୍ୟ ରହିଛି, କେତେ ସୁନ୍ଦର ଅପ୍ସରାମାନେ, ସ୍ତ୍ରୀ ଲୋକମାନେ ସବୁ ନୃତ୍ୟ ଗୀତ ସବୁ ଏଇଭଳି ଭାବରେ ସ୍ୱର୍ଗଲୋକରେ ବିଳାସ, ସ୍ୱର୍ଗର ବିଳାସ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଚାଲିଥିଲା ବେଳେ ଇଏ ଯେତେବେଳେ ବଳି ମହାରାଜ ଯାଇକରି ଶଙ୍ଖନାଦ କଲେ, ଶଙ୍ଖନାଦ ତାଙ୍କ ସବୁ ଭୟ ଆରମ୍ଭ ହୋଇଗଲା। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି, ଏଇ ଯେଉଁ କୁହାଯାଇଛି ଭଗବତ ଗୀତାରେ ମଧ୍ୟ, ଯେତେବେଳେ ଭଗବାନ ଏବଂ ପାଣ୍ଡବମାନେ ଶଙ୍ଖନାଦ କଲେ, ସେଠି କୁହାଯାଏ ସଘୋଷ ଧାର୍ତ୍ତରାଷ୍ଟ୍ରାଣାଂ ହୃଦୟାନି ବେଦାରାୟତ। ଏ ଶଙ୍ଖନାଦ ଶୁଣିକରି ଧୃତରାଷ୍ଟ୍ରଙ୍କର ଯେଉଁ ସୈନ୍ୟମାନେ ଥିଲେ, କୌରପକ୍ଷ ସୈନ୍ୟମାନଙ୍କର ହୃଦୟ ବିଦାରଣ ହେବା ପାଇଁ ଲାଗିଲା। ଏବଂ ସେହିଭଳି ଭାବରେ ବଳି ମହାରାଜ ଯେଉଁ ଶଙ୍ଖନାଦ କରୁଥିଲେ, ସେଠି ଦେବତାମାନଙ୍କର ହୃଦୟ ବିଦାରଣ ହେବା ପାଇଁ ଲାଗିଲା। ତେଣୁ ସେ ଭୟ କରି ଯାଇ ପଚାରିଲେ, ତାଙ୍କର ଗୁରୁ ବୃହସ୍ପତିଙ୍କୁ ପଚାରିଲେ, ମହାରାଜ ଇଏ କ'ଣ ଏଭଳି ସବୁ ବଳି, କ'ଣ ବଳିକୁ ମୃତ୍ୟୁବରଣ କରିଥିଲା, ସେ କ'ଣ ବର୍ତ୍ତମାନ ଜୀବନ ପାଇକରି ଆସିକରି ଶଙ୍ଖନାଦ କରୁଛି, ବିରାଟ ଶଙ୍ଖନାଦ ହେଉଛି। ତେଣୁ ବୃହସ୍ପତି କହିଲେ, ବଳି ମହାରାଜ ବର୍ତ୍ତମାନ ସେ ବ୍ରାହ୍ମଣମାନଙ୍କର ଶକ୍ତିରେ ବଳିଆନ ହୋଇଯାଇଛନ୍ତି, କେହି ତାଙ୍କ ସମକକ୍ଷ ହୋଇପାରିବେ ନାହିଁ, ତୁମେ ସେ ଲୁଚିକିରି ପଳାଅ, ଏଇଭଳି ଭାବରେ କହିଥିଲେ। ତେଣୁ ଦେବତାମାନେ ଲୁଚିକିରି ଯିବାକୁ ପଡ଼ିଲା, ବାଧ୍ୟ ହୋଇକି ଲୁଚିକିରି ଯିବାକୁ ପଡ଼ିଲା, ସ୍ୱର୍ଗକୁ ଛାଡ଼ିକି ତ୍ୟାଗ କରି ପଳେଇକି ଲୁଚିକିରି ବୁଲିଲେ ଚାରିଆଡ଼େ, ଏସବୁ କଥା ରହିଛି। ସେହିଭଳି ଭାବରେ କିନ୍ତୁ ଏଠି ବାଣାସୁର ଯେତେବେଳେ ଦେଖିଲେ ଏମାନେ ସବୁ ଆସିକରି ଭଙ୍ଗାରୁଜା କରୁଛନ୍ତି, ସବୁ ଶଙ୍ଖନାଦ ଇତ୍ୟାଦି ସବୁ କରୁଛନ୍ତି, ତାଙ୍କର କ୍ରୋଧ ଆସିଲା, ଭୟ ଆସିଲା ନାହିଁ, କ୍ରୋଧ ଆସିଲା। କାରଣ ବହୁତ ଦିନ ପର୍ଯ୍ୟନ୍ତ, ବହୁତ ବର୍ଷ ପର୍ଯ୍ୟନ୍ତ ସେ କାହା ସହିତ ଯୁଦ୍ଧ କରିପାରୁନଥିଲେ, ଶିବଜୀଙ୍କ କୃପାରୁ ଏତେ ଶକ୍ତି ପାଇଥିଲେ, ଦେବତାମାନେ ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିପାରୁନଥିଲେ, ଏଭଳି ତାଙ୍କର ଭୟଶୂନ୍ୟ ହୋଇଯାଇଥିଲେ, ସିଏ ବାଣାସୁର ଭୟଶୂନ୍ୟ ହୋଇଯାଇଥିଲେ। ତେଣୁ ଏ ଯେଉଁ ଦୃଶ୍ୟ ଦେଖିକରି ତାଙ୍କର ଭୟ ଆସିଲା ନାହିଁ, କ୍ରୋଧ ଆସିଲା, ରୋଷାବିଷ୍ଟ ବୋଲି କୁହାଯାଇଛି। ପ୍ରକ୍ଷମାଣ ଯେତେବେଳେ ଦେଖିଲେ ଏଇଭଳି ଭାବରେ ଘଟଣା ହେଉଛି, ତାଙ୍କ କ୍ରୋଧ ଆସିଲା, ରୋଷାବିଷ୍ଟ ତୁଲ୍ୟ ସୈନ୍ୟ ଅଭିନିର୍ଯ୍ୟ ଯେଉଁ ସେ ଦେଖିଦେଲେ, ଏ 12 ଅକ୍ଷଣୀ ସୈନ୍ୟ ଜାଣିପାରିଲେ, 12 ଅକ୍ଷଣୀ ସୈନ୍ୟ ରହିଛି, ତେଣୁ ସିଏ ମଧ୍ୟ 12 ଅକ୍ଷଣୀ ସୈନ୍ୟକୁ ବାହାର କଲେ, କାଢ଼ିଲେ, ତାଙ୍କର ରହିଛନ୍ତି ସୈନ୍ୟମାନେ ସବୁବେଳେ ପ୍ରସ୍ତୁତ ହୋଇକି ରହିଛନ୍ତି, ସୈନ୍ୟବାହିନୀ ଯେଉଁ ଯୋଗଦେବ ସେ ଶୋଇକି ରହିବ ନାହିଁ, ଏ ସବୁବେଳେ ପ୍ରସ୍ତୁତ ରହିବ, 24 ଘଣ୍ଟା ପ୍ରସ୍ତୁତ ରହିବ, ବିଗୁଲ ବାଜିଲା ମାନେ ସାଙ୍ଗେ ସାଙ୍ଗେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯିବେ, ସୈନ୍ୟବାହିନୀ ସେଇଟା, ସେଇଟା ଅନ୍ୟ କିଛି ନୁହଁ, ସିଭିଲିଆନ୍ ନୁହଁ ସେମାନେ, ମିଲିଟାରୀ। ଯେତେବେଳେ ହୁଇସିଲ୍ ବାଜିବ ବା ଯାହା ଗୋଟେ ସଙ୍କେତ ଦିଆଯିବ, ସାଙ୍ଗେ ସାଙ୍ଗେ ରେଡ଼ି ହୋଇଯିବେ, ଦିନ ହଉ ବା ରାତି ହଉ, ଯେଉଁ ସମୟରେ ହଉ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଯିବେ। ସୈନ୍ୟବାହିନୀର କଥା ଇଏ ଡିସିପ୍ଲିନ୍, ପୁରା ଡିସିପ୍ଲିନ୍, ନୁହଁ ତେଣେ ଦେଲେ ସଙ୍କେତ ଦିଆହେଲେ ସାଇରେନ୍ ବାଜିଲାଣି ସୈନ୍ୟମାନେ ଶୋଇଛନ୍ତି, ଉଠିକିରି ଲାଗିବା ପାଇଁ ସମୟ ଲାଗିବ ନା, ସୈନ୍ୟବାହିନୀ ମାନେ ସବୁବେଳେ ପ୍ରସ୍ତୁତ ରହିବେ, ସବୁବେଳେ ପ୍ରସ୍ତୁତ, ଏପଟ ସେପଟ ନାହିଁ, ଯେତେବେଳେ ଇସାରା ଦିଆ ମାନେ ସାଙ୍ଗେ ସାଙ୍ଗେ ରେଡ଼ି ହେଇ, ଯେମିତି ଆମର ଫାୟାର ବ୍ରିଗେଡ଼ ରହିଛି, ଫାୟାର ବ୍ରିଗେଡ଼ ଯଦି ଯେତେ କେଉଁଠି ନିଆଁ ଲାଗିଲା ସବୁ ଆମର ଏଠି ଫୋନ୍ କରିବାକୁ ପଡ଼ୁଛି, କିନ୍ତୁ ପାଶ୍ଚାତ୍ୟ ଜଗତରେ ଏମିତି ରହିଛି, ସେଠି ଯେଉଁଠି କେଉଁ ଘରେ ନିଆଁ ଲାଗିଗଲା ସେମାନେ ଫାୟାର ବ୍ରିଗେଡ଼ ସେମାନେ ଜାଣିପାରିବେ, ହଁ ସେମାନେ ଆସି ପହଞ୍ଚିଯିବେ, ଫାୟାର ବ୍ରିଗେଡ଼ ଆସି ପହଞ୍ଚିଯିବ, ନା ତାଙ୍କର ସବୁ ଘରେ ସବୁ ରହିଛି, ସେଇଟା ସେ ଇଏଟା ରହିଛି ଇଣ୍ଡିକେସନ୍, ସେଇଟା ସେମାନେ ତାଙ୍କ ପାଖକୁ ଯିବ। ତେଣୁ ପାଶ୍ଚାତ୍ୟ ଜଗତରେ ସେମାନେ ଏଇ ଯେଉଁ ପୂଜା କଲାବେଳେ ଦୀପ ଇତ୍ୟାଦି ସବୁ ଦିଅନ୍ତି ନାହିଁ, ଆମ ପୁଅ ରହିଛି ତ ମୁଁ ଯାଇଥିଲି କାନାଡ଼ାକୁ, ସେଠି ସବୁ ସେଇଭଳି ଭାବରେ ଯଦି କେଉଁଠି ଧୂଆଁ ବାଜିଗଲା ବା ଧୂଆଁ ହେଇଗଲା ସବୁ ସେ କାଠ ଘର ନା, ଇଏ ହେଇଗଲା ମାନେ ସାଙ୍ଗେ ସାଙ୍ଗେ ସେ ଆସି ପହଞ୍ଚିବେ, ଫାୟାର୍ ବ୍ରିଗେଡ୍ ଆସି ପହଞ୍ଚିବ, ଫାୟାର୍ ବ୍ରିଗେଡ୍ ଆସି ତାକୁ ଫାଇନ୍ କରିବ। ଯଦି ଫାୟାର୍ ନ ଲାଗିଥିବ, ଫାୟାର୍ ଲାଗିଥିଲେ ତ ବୁଝେଇବେ ସବୁ କରିବେ, ଫାୟାର୍ ଲାଗିନାହିଁ ଏଇ ଫାୟାର୍ ଆସିଗଲେ ସେମାନେ ଫାଇନ୍ ଦେବାକୁ ପଡ଼ିବ। ଏସବୁ କଥା ରହିଛି, ସବୁ ସବୁବେଳେ ସତର୍କ ରହିଥିବେ, ଦିନ ହଉ ରାତି ହଉ। ତାକୁ ସବୁ ବ୍ୟବସ୍ଥା ଅଛି ନା ସିଗରେଟ୍ ଖାଇବା ପାଇଁ ଆଉ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ରୁଷାବିଷ୍ଟ, ତାଙ୍କ କ୍ରୋଧ ଆସିଗଲା, କୌଣସି ଭୟ କଲେ ନାହିଁ, କ୍ରୋଧ ଆସିଗଲା ଏବଂ ସେ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ। ତାଙ୍କର ସମକକ୍ଷ ଯୋଦ୍ଧା କେହି ନଥିଲେ, ଆଜି ଗୋଟେ ସୁଯୋଗ ମିଳିଲା, ସେଇଟା ତାଙ୍କୁ ଗୋଟେ ସୁଯୋଗ ମିଳିଲା। ତେଣୁ ସେ କ୍ରୋଧ ପ୍ରକାଶ କରିକିରି ତୁଲ୍ୟ ସୈନ୍ୟ ଅଭିନୀତ ଯେଉଁ, ତେଣୁ ତାଙ୍କର ସେନାପତିଙ୍କୁ ଖବର ଦେଇଥିବେ ବା ତାଙ୍କର ମନ୍ତ୍ରୀକୁ ଖବର ଦେଇଥିବେ, ସେନାପତି ଖବର ଦିଆଯିବ ସେମାନେ ବାର ଅଖଣ୍ଡ ସୈନ୍ୟ ଆଣିକି ଆସିଲେ। ଏଣୁ ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବ, ମହାଭାରତ ଯୁଦ୍ଧ ଆରମ୍ଭ ହେବ, ଯୁଦ୍ଧ ଆରମ୍ଭ ହେବ, ଏହାର ପରଶ୍ଳୋକରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ସବୁ ଚାଲିଛି ଲୀଳା ବର୍ଣ୍ଣନା କରାଯାଇଛି। ଆକ୍ଚୁଆଲି ଆଜି 3-4 କହିବା କଥା, ମୁଁ 5 ଲେଖିଦେଲି, ତେଣୁ ଯାହା ବି ହଉ ଆମେ ଯେଉଁ 5 ହେଇଗଲା ଭଲ ହେଲା ସୁବିଧା। ତେଣୁ 3-4 ଶ୍ଳୋକରେ ଭାଷା ଭାବାର୍ଥରେ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ସର୍ବେଷାଂ ରମଣାତ୍ ରାମ, ସେଠି ବି ବର୍ଣ୍ଣନା କରେ ରାମ କୃଷ୍ଣ। ଏ ଶବ୍ଦର ଅର୍ଥ ହେଉଛି କ'ଣ ନା, ରାମ ଯେଉଁ ରହିଛନ୍ତି ସେଠି ସମସ୍ତେ 12 ଅଖଣ୍ଡୀ ସୈନ୍ୟ ସହିତ ଯାଦବ ସୈନ୍ୟମାନେ ତାଙ୍କର ମୁଖ୍ୟମାନେ ସବୁ ରହିଛନ୍ତି, ଏମାନେ ସବୁ ଆସିକରି ଯେଉଁ ଆସୁଛନ୍ତି ଭଗବାନ ସେଠି ବସିଛନ୍ତି, ବଳରାମ ରହିଛନ୍ତି। ତେଣୁ ବଳରାମ ଯେଉଁ ରହିଛନ୍ତି, ରାମ ଶବ୍ଦର ଅର୍ଥରେ ସନାତନ ଗୋସ୍ୱାମୀ ସର୍ବେଷାଙ୍କ ରମଣା, ସମସ୍ତେ ଆନନ୍ଦିତ ହେଉଛନ୍ତି, ଯୁଦ୍ଧ କରିବା ପାଇଁ ତାଙ୍କର ମଧ୍ୟ ଭୟ ନାହିଁ, ବଳରାମ ରହିଛନ୍ତି ଆନନ୍ଦ ପ୍ରଦାନ କରି, ରାମ ଆନନ୍ଦ ପ୍ରଦାନ କରିବେ ସିଏ। ଏବଂ କୃଷ୍ଣ ମଧ୍ୟ ରହିଛନ୍ତି, କୃଷ୍ଣ କହିଲେ ସ୍ନେହେନ ଆକର୍ଷଣାଚ କୃଷ୍ଣ, କୃଷ୍ଣ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି ଭଗବାନ, ସେ ସମସ୍ତେ ସମସ୍ତେ ଆକର୍ଷିତ ହେଉଛନ୍ତି ଭଗବାନ ପାଇଁ, ଭଗବାନ ପ୍ରତି, କୃଷ୍ଣଙ୍କ ପ୍ରତି। ତେଣୁ ରାମକୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି। 5 ଶ୍ଳୋକରେ ଆମେ ଯେଉଁ ପାଠ କରୁଛୁ ଆଜି, ଏଠି କୁହାଯାଉଛି ଯେ ପ୍ରକ୍ଷମାଣ, ପ୍ରକ୍ଷମାଣ ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି ନା, ପ୍ରକର୍ଷେଣ ସୈନ୍ୟଗଣନାଦିନା ଇକ୍ଷମାଣ, ଦେଖିଲେ ସୈନ୍ୟ ଗଣନା କରିଦେଲେ କେତେ ସୈନ୍ୟ ଆସିଛନ୍ତି, ସେମାନେ ସବୁ ଜାଣିପାରିବେ, ତା ସବୁ ରହିଛି ହିସାବ, ତାଙ୍କର ସବୁ ହିସାବ ରହିଛି। ତେଣୁ ସୈନ୍ୟ ଗଣନା କରି ପ୍ରକର୍ଷେଣ ପ୍ରେକ୍ଷମାଣ ଶବ୍ଦର ଅର୍ଥରେ ସନାତନ ଗୋସ୍ୱାମୀ, ପ୍ରକର୍ଷେଣ ସୈନ୍ୟ ଗଣନାଦିନା, ଆମେ ଜନଗଣନା କରୁଛେ ସେମିତି ସେ ସୈନ୍ୟ ଗଣନା କରିଦେଲେ, ପ୍ରକ୍ଷମାଣ ଶବ୍ଦର ଅର୍ଥରେ ଏଇଭଳି ଭାବରେ କୁହାଯାଉଛି, ସୈନ୍ୟ ଗଣନା ଦିନା ଇକ୍ଷମାଣ ତୁଲ୍ୟ ସୈନ୍ୟ ଇତି ସୈନ୍ୟାଧିକେ ବି ଦୁର୍ମଦେନାତ୍ମନ ସନ୍ୟାୟ ଯୁଦ୍ଧତ୍ୱ ଦର୍ଶୟିତୁମ୍। ସେ 12 ଅଖଣ୍ଡ ସୈନ୍ୟ ଆଣିକି ଆସିଛନ୍ତି, ତାଙ୍କର ଆହୁରି ଅଧିକ ସୈନ୍ୟ ରହିଛନ୍ତି, କିନ୍ତୁ ତୁଲ୍ୟ ସୈନ୍ୟ ଆଣିଲେ ସିଏ, ସୈନ୍ୟ ଅଧିକେ ବି ଦୁର୍ମଦେନାତ୍ମନ ନ୍ୟାୟ ଯୁଦ୍ଧତ୍ୱ, ନ୍ୟାୟ ଯୁଦ୍ଧ ହେବ, ଅଧିକ ସୈନ୍ୟ ଆଣିଲେ ନାହିଁ, ଯେତିକି ସୈନ୍ୟ ସେ ଆଣି ସେମାନେ ଆସିଥିଲେ ଏମାନେ ସେତିକି ସୈନ୍ୟକୁ ଆଣିଲେ, ନେଇକରି ଏଇଟାକୁ ଦେଖିବା ପାଇଁ ଏଇଟା ପ୍ରକ୍ଷମାଣ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ପର ଶ୍ଳୋକରେ ଆମେ ଆସନ୍ତାକାଲି କହିବା। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବ, ଯୁଦ୍ଧ ଆରମ୍ଭ ହେବ ଏବଂ ତାପରେ ସବୁ ଭଗବାନ ବାଣାସୁରକୁ ଶିବଜୀ ଆସିବେ ଭଗବାନ ସହ ଯୁଦ୍ଧ କରିବା ପାଇଁ, ଶିବଜୀଙ୍କର ଭକ୍ତ ସିଏ, ବାଣାସୁର ଶିବଜୀଙ୍କ ଭକ୍ତ, ତେଣୁ ସିଏ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି, ତାଙ୍କର ଯେଉଁ ନଗରର ଦାୟିତ୍ୱ ସିଏ ରହିଛନ୍ତି ଶିବଜୀଙ୍କୁ। ଶିବଜୀ ଆ ପୂର୍ବରୁ ବର୍ଣ୍ଣନା କରାଯାଏ, ଶିବଜୀ ପଚାରୁଥିଲେ କ'ଣ ତୁମେ ବର ମାଗୁଛ ମୋତେ, ନା ପ୍ରଭୁ ମୁଁ ଆପଣ ଆମର ଏଇ ଯେଉଁ ନଗର ରହିଛି ରାଜଧାନୀକୁ ଏଇଟାକୁ ସୁରକ୍ଷା ପ୍ରଦାନ, ସହରକୁ ସୁରକ୍ଷା ପ୍ରଦାନ କରନ୍ତୁ। ତେଣୁ ଶିବଜୀ ସେଠି ରହିଛନ୍ତି ସହରକୁ ସୁରକ୍ଷା ପ୍ରଦାନ କରିବା ପାଇଁ, ତେଣୁ ଶିବଜୀ ବର୍ତ୍ତମାନ କୃଷ୍ଣଙ୍କ ସହିତ ଯୁଦ୍ଧ କରିବେ, ଏସବୁ ଲୀଳା ବର୍ଣ୍ଣନା କରାଯିବ। ତେଣୁ ଆମେ 2 ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା।